श्रीमद्भागवतम् श्रीमद्भागवतम् तृतीयस्कन्ध अथमोऽध्याय श्लोक 40
अहो पृथापि धियते अर्भकार्थे राजर्षिभिर्जेन विना पितेन जस्तु एको विरोधी रथो विजिज्ञे जस्तु एको विरोधी रथो विरथे धनुर्द्वितीय ककुभश्च तस्र
अहो पृथापि धियते अर्भकार्थे राजर्षिवर्येण विना पितेन जस्तु एको विरोधी रथो विजिज्ञे धनुर्द्वितीय ककुभश्च तस्र
राजा पांडु वर्जेण श्रेष्ठ
श्रेष्ठ
बिना
बिना
अनुवाद आहा पृथा कुंती देवी जीवन धारण करी अछंती तो से तांकर पितृहीन सन्तान मानक जीवन धारण करते नईले राजर्षि पांडु बिना से बंची पारि नथा से पांडु अद्वितीय योद्धा थे अधिरथ धनु साहय एकाकी चतुर्दिग जय करपाद भावार्थ एक पतिव्रता सती स्त्री तर प्रभु व स्वामी व्यतीत कदापि बंची पारे ना से जहाँ स्वामी मृत्युवरण करुले से स्त्री स्वेच्छाक्रमे स्वामी चिताग्नि झाँस दे मृत्युवरण कर पूर्वे ଭାରତରେ ଏକ ସାଧାରଣ ପ୍ରଥା ଥିଲା କାରଣ ସେତେବେଳେ ସମସ୍ତ ସ୍ତ୍ରୀ ପତିବ୍ରତା ଓ ସତୀ ସ୍ତ୍ରୀ ଥିଲେ ପରେ କଳିଯୁଗ ଆରମ୍ଭରେ ସ୍ତ୍ରୀଗଣ କ୍ରମଶଃ ପାତିପ୍ରତ୍ୟ ଧର୍ମର ବିଚିତ୍ର ହେବାକୁ ଲାଗିଲେ ଏବଂ ସ୍ୱେଚ୍ଛାକ୍ରମେ ପତିର ଚିତାଗ୍ନିରେ ଝାସ ଦେଇ ମୃତ୍ୟୁବରଣ କରିବାକୁ ଇତିହାସ କାହାଣୀ ହୋଇ ରହିଗଲା ଏ ପ୍ରଥା ଅଳ୍ପ କେତେ ବର୍ଷ ହେଲା ଉଠାଇ ଦିଆଯାଇଅଛି କାରଣ ପତି ମରିଯାଇଥିବା ସ୍ତ୍ରୀଙ୍କୁ ବାଧ୍ୟ କରି ଚିତାଗ୍ନିରେ ଠେଲି ଦିଆଯାଉଥିଲା। ଏହା ଏକ ବାଧ୍ୟବାଧକ ସାମାଜିକ ପ୍ରଥାରେ ପରିଣତ ହୋଇଯାଇଥିଲା, ତେଣୁ ଏହାକୁ ବନ୍ଦ କରି ଦିଆଗଲା। ଯେତେବେଳେ ମହାରାଜ ପାଣ୍ଡୁ ମୃତ୍ୟୁବରଣ କଲେ, ସେତେବେଳେ କୁନ୍ତୀ ଓ ମାଦ୍ରି ତାଙ୍କର ଦୁଇ ସ୍ତ୍ରୀ ସ୍ୱାମୀଙ୍କ ଚିତାଗ୍ନିରେ ଝାସ ଦେଇ ମୃତ୍ୟୁବରଣ କରିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ମାଦ୍ରି କୁନ୍ତୀଙ୍କୁ ବଞ୍ଚି ରହିବାକୁ ଅନୁରୋଧ କଲେ। ପଞ୍ଚ ପାଣ୍ଡବ ପାଣ୍ଡୁଙ୍କର ପାଞ୍ଚ ପୁତ୍ର ସାନ ପିଲା ଥିଲେ, ସେମାନଙ୍କର ଯତ୍ନ ନେବା ପାଇଁ କୁନ୍ତୀଙ୍କୁ ବଞ୍ଚି ରହିବା ପାଇଁ ମାଦ୍ରି ଅନୁରୋଧ କଲେ। ପୁନଶ୍ଚ ଶ୍ରୀଲ ବ୍ୟାସଦେବ ମଧ୍ୟ ଏହି ମର୍ମରେ କୁନ୍ତୀ ଦେବୀଙ୍କୁ ବଞ୍ଚି ରହିବା ପାଇଁ ଅନୁରୋଧ କରିଥିଲେ, ତେଣୁ କୁନ୍ତୀ ଏଥିରେ ରାଜି ହୋଇ ବଞ୍ଚି ରହିଲେ। ଅତ୍ୟନ୍ତ ଦୁଃଖ ସତ୍ତ୍ୱେ କୁନ୍ତୀ ଦେବୀ କେବଳ ପିଲାମାନଙ୍କର ଯତ୍ନ ନେବା ପାଇଁ ବଞ୍ଚି ରହିବା ପାଇଁ ରାଜି ହେଲେ। ପତି ବିନା ଜୀବନ ଧାରଣ କରିବା ଆଦୌ ଶ୍ରେୟସ୍କର ନୁହେଁ। କୁନ୍ତୀ ଦେବୀ ପତିଙ୍କୁ ହରାଇ ଜୀବନ ଉପଭୋଗ କରିବା ପାଇଁ ବଞ୍ଚି ରହିନଥିଲେ, କେବଳ ପିଲାମାନଙ୍କର ସୁରକ୍ଷା ପାଇଁ ବଞ୍ଚି ରହିଥିଲେ। ବିଦୁର ଏ ଘଟଣା ଏଠାରେ ପ୍ରକାଶ କଲେ, କାରଣ ତାଙ୍କର ଭାଉଜ କୁନ୍ତୀ ଦେବୀଙ୍କ ସମ୍ବନ୍ଧରେ ସେ ଏସବୁ କଥା ଜାଣିଥିଲେ। କଥିତ ଅଛି, ମହାରାଜ ପାଣ୍ଡୁ ଜଣେ ବଡ଼ ବୀର ଥିଲେ। ସେ କେବଳ ଧନୁର୍ବାଣ ସାହାଯ୍ୟରେ ଏକାକୀ ପୃଥିବୀର ଚତୁର୍ଥୀକୁ ଜୟ କରିଥିଲେ। ଏ ପ୍ରକାର ଏକ ପତିଙ୍କ ବିନା ବିଧବା ହୋଇ କୁନ୍ତୀଙ୍କ ପକ୍ଷରେ ବଞ୍ଚି ରହିବା ପ୍ରାୟ ଅସମ୍ଭବ ବ୍ୟାପାର ଥିଲା, କିନ୍ତୁ ପାଞ୍ଚଟି ପିତୃହୀନ ପିଲାମାନଙ୍କ ପାଇଁ ତାଙ୍କୁ ବଞ୍ଚି ରହିବାକୁ ହୋଇଥିଲା। ଓହୋ ପୃଥାପି ଧିୟତେ ଅର୍ପକାର୍ଥେ ରାଜର୍ଷି ବର୍ଜେଣ ବିନାପି ତେନ ଜସ୍ତୁ ଏକ ବିରୋଧୀ ରଥ ବିଜିଜ୍ଞେ ଧନୁର୍ଦ୍ୱିତୀୟ ପ୍ରକୁଭଶ୍ଚ ତସ୍ର। ଆହା, ପୃଥା କୁନ୍ତୀ ଦେବୀ ଜୀବନ ଧାରଣ କରି ଅଛନ୍ତି ତ, ସେ ତାଙ୍କର ପିତୃହୀନ ସନ୍ତାନମାନଙ୍କ ପାଇଁ ଜୀବନ ଧାରଣ କରିଥିଲେ। ତା ନ ହୋଇଥିଲେ ରାଜର୍ଷି ପାଣ୍ଡୁଙ୍କ ବିନା ସେ ବଞ୍ଚିପାରିନଥାନ୍ତେ। ସେ ପାଣ୍ଡୁ ଅଦ୍ୱିତୀୟ ଯୋଦ୍ଧା ଥିଲେ ଏବଂ ଅଧିରଥ ଧନୁ ସାହାଯ୍ୟରେ ଏକାକୀ ଚତୁର୍ଦ୍ଦିକ ଜୟ କରିଥିଲେ। ଶ୍ରୀମଦ୍ ଭାଗବତମ୍ ଏ ତୃତୀୟ ସ୍କନ୍ଦରେ ବିଦୁର ଏବଂ ମୈତ୍ରେୟଙ୍କର ପ୍ରଶ୍ନ ଉତ୍ତର ରହିଛି। ଯେଉଁଥିରେ ବିଦୁରଙ୍କର ପ୍ରଶ୍ନ ଯାହା ରହିଛି, ସେସବୁ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କଲା ପରେ ମୈତ୍ରେୟଙ୍କ ସହିତ ତାଙ୍କର ସାକ୍ଷାତ ହେଇଛି ଏବଂ ମୈତ୍ରେୟଙ୍କୁ ସେ ତାଙ୍କର ଯାହା ଜିଜ୍ଞାସା ଅଛି ତାକୁ ସେ ପଚାରୁଛନ୍ତି ଏବଂ ସେସବୁ ବିଷୟ ଜାଣିବା ପାଇଁ ଚାହୁଁଛନ୍ତି, କାରଣ ସେ ପାଣ୍ଡବଙ୍କର ହିତାକାଂକ୍ଷୀ ଥିଲେ ଏବଂ ଭଗବାନ କୃଷ୍ଣଙ୍କର ଏକ ଅନନ୍ୟ ଭକ୍ତ ଥିଲେ। ବିଦୁର ହେଉଛନ୍ତି ପ୍ରକୃତ ପକ୍ଷେ ଯମରାଜ, ଏବଂ ଯମରାଜ ମଧ୍ୟ ଏକ ଭକ୍ତ ଭାବରେ ଜନ୍ମଗ୍ରହଣ କରିଥିଲେ, କାରଣ ସେ କଥା ରହିଛି ଯେ ଯମରାଜ କିଭଳି ଭାବରେ ଅଭିଶପ୍ତ ହେଇ ତ୍ରିମର୍ତ୍ତ୍ୟ ମଣ୍ଡଳରେ ଏକ ସୁତପୁତ୍ର ଭାବରେ ସେ ଜନ୍ମଗ୍ରହଣ କଲେ ଏବଂ କିଭଳି ଭାବରେ ସେ ଭଗବାନ ଏବଂ ଭକ୍ତମାନଙ୍କୁ କିଭଳି ଭାବରେ ସାହାଯ୍ୟ କରିଛନ୍ତି, ଏବଂ ସେ ସୁଯୋଗ ପାଇଲେ ଯେ ସବୁବେଳେ ତାଙ୍କର ଦାୟିତ୍ୱ ଥିଲା କିଭଳି ଭାବରେ ଯେଉଁ ପାପୀମାନଙ୍କର ନର୍କଦଣ୍ଡ ଦେବା ପାଇଁ ତାଙ୍କର ସୁଯୋଗ ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ସେ ସୁଯୋଗ ପାଇଛନ୍ତି ଭକ୍ତମାନଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ଭଗବାନଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ। କଥିତ ଅଛି ଯେ ଯେତେବେଳେ ଭଗବାନ କୃଷ୍ଣ ଥିଲେ ଯମରାଜ ମଧ୍ୟ ଉପସ୍ଥିତ ଅଛନ୍ତି ଏବଂ ପାଣ୍ଡବମାନେ ମଧ୍ୟ ଥିଲେ, ତାଙ୍କର ପ୍ରିୟ ଭକ୍ତ ଅର୍ଜୁନ ମଧ୍ୟ ଥିଲେ, ସେତେବେଳେ ପ୍ରକୃତ ପକ୍ଷେ ଯେଉଁମାନେ ଯୁଦ୍ଧକ୍ଷେତ୍ରରେ ମୃତ୍ୟୁବରଣ କରିଛନ୍ତି ସେମାନେ କେହି ନର୍କ ପୁରକୁ ଯାତ୍ରା କରିନାହାନ୍ତି, ସମସ୍ତେ ଭଗବଦ୍ଧାମ ଯାତ୍ରା କରିଛନ୍ତି। ଏ ପ୍ରକାର ସୁଯୋଗ ସେମାନେ ପ୍ରାପ୍ତ ହୋଇଥିଲେ। ତେଣୁ ଯାହା ହେଉ, ଏ ଯେଉଁ ବିତରଙ୍କର ଯେଉଁ ପ୍ରଶ୍ନ ଥିଲା, ସେ ପାଣ୍ଡବମାନଙ୍କ ହିତାକାଂକ୍ଷୀ ଥିବା ହେତୁ ସେଇ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ତାଙ୍କର କୁନ୍ତୀଙ୍କ ପ୍ରତି ତାଙ୍କର ସହୃଦୟତା ଅଧିକ ଥିଲା, କାରଣ କୁନ୍ତୀ ଦେବୀ ଏକ ବିଧବା ପତ୍ନୀ ଯିଏକି ପାଣ୍ଡୁଙ୍କୁ ଖୁବ୍ କମ୍ ବୟସରେ ହରାଇଥିଲେ ଏବଂ ଯେତେବେଳେ ତାଙ୍କର ଖୁବ୍ କମ୍ ବୟସ ସେତେବେଳେ ତାଙ୍କ ନିକଟରେ ପାଞ୍ଚଟି ପୁତ୍ର ଥିଲେ, ଯେଉଁ ପୁତ୍ରମାନେ ଅନାଥ ଥିଲେ ଏବଂ ଅନାଥ ଥିବା ହେତୁ ତାଙ୍କୁ ମଧ୍ୟ ବହୁ ପ୍ରକାର ପୁଟଚକ୍ରାନ୍ତ କରାଯାଇଥିଲା ପୌରମାନଙ୍କ ପକ୍ଷରୁ, ଏବଂ ସେମାନଙ୍କୁ କିଭଳି ଭାବରେ କୁନ୍ତୀ ଦେବୀ ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସୁରକ୍ଷା ସୁଯୋଗ ଯୋଗାଇ ଦେଇଥିଲେ ଏ ସମ୍ପର୍କରେ ରହିଛି ବର୍ଣ୍ଣନା ରହିଛି। ସେସବୁ ବିଷୟ ଜାଣିବା ପାଇଁ ବିଦୁରଙ୍କର ପ୍ରଶ୍ନ ମୈତ୍ରୀଙ୍କ ନିକଟରେ ଥିଲା ଏବଂ ବିଦୁର ତାଙ୍କୁ ପଚାରୁଛନ୍ତି ଯେ ପ୍ରକୃତ ପକ୍ଷେ କୁନ୍ତୀ କିଭଳି ଭାବରେ ଜୀବନ ଧାରଣ କରିଛନ୍ତି। ଏଠି ଶ୍ରୀ ପ୍ରଭୁପାଦ ତାଙ୍କର ଭାବାର୍ଥରେ ପ୍ରକାଶ କରୁଛନ୍ତି ଯେ ପ୍ରକୃତ ପକ୍ଷେ ଆମ ଭାରତର ଯେଉଁ ସାମାଜିକ ପ୍ରଥା ରହିଛି ଯେ ପତି ଏବଂ ପତ୍ନୀ ଇଏ ହେଉଛି ଅର୍ଦ୍ଧ ଶରୀର ବା ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଇଛି। ପତିର ଅର୍ଦ୍ଧେକ ଶରୀର ହେଲେ ପତ୍ନୀର ହେଉଛି ଅର୍ଦ୍ଧେକ ଶରୀର। ତେଣୁ ସ୍ୱାମୀ ଯଦି ମୃତ୍ୟୁବରଣ କରେ ତାହେଲେ ଆଗରୁ ପ୍ରଥା ଥିଲା ସତୀଦାହ ପ୍ରଥା, ଆଗରୁ ପତିମାନେ ପତିପ୍ରଥା ଥିଲେ, ପତି ସତୀ ସ୍ତ୍ରୀ ସ୍ୱାମୀଙ୍କର ପାତିପ୍ରତ୍ୟ ଧର୍ମକୁ ପାଳନ କଡ଼ାକଡ଼ି ଭାବରେ ସେମାନେ କରୁଥିଲେ, ଏବଂ ସ୍ୱାମୀ ମରିଗଲା ପରେ ତାଙ୍କର ଚିତାଗ୍ନିରେ ସ୍ୱତଃପ୍ରକୃତ ଭାବରେ ପତ୍ନୀମାନେ ନିଜକୁ ଭାସ ଦେଉଥିଲେ, ତେଣୁ ତାଙ୍କୁ କେହି ବାଧ୍ୟବାଧକତା କରୁନଥିଲା। କାରଣ ସ୍ୱାମୀଙ୍କର ମୃତ୍ୟୁ ପରେ ସତୀ ସ୍ତ୍ରୀର ଜୀବନ ଧାରଣ କରିବା ବୃଥା, କାହା ପାଇଁ ସେ ବଞ୍ଚି ରହିବ। ତ ସତୀ ସତୀ ପ୍ରକୃତରେ ସତୀ ସ୍ତ୍ରୀ ଯେ ପ୍ରକୃତ ସ୍ୱାମୀଙ୍କ ପାଇଁ ସ୍ୱାମୀ ଥିବା ହେତୁ ହିଁ ସେ ଜୀବନ ଧାରଣ କରେ। ସ୍ୱାମୀ ଚାଲିଗଲା ପରେ ତା ଜୀବନର କିଛି ମୂଲ୍ୟ ନାହିଁ। କିନ୍ତୁ ଯେତେବେଳେ କଳିଯୁଗ କ୍ରମଶଃ ଆସିଛି, କଳିଯୁଗ ଯେତେବେଳେ ଅଧିକରୁ ଅଧିକର ଭାବରେ ତାର ଆଶ୍ରୟ ଅଧିକରୁ ଅଧିକ ବଢ଼ି ଚାଲିଛି, ସେତେବେଳେ ଏଇ ଯେଉଁ ପାତିଭ୍ରତ୍ୟ ଧର୍ମଟା କ୍ରମଶଃ ନଷ୍ଟ ହେବାକୁ ଲାଗିଛି, ଏବଂ ତାହା ଫଳରେ ଏଇ ସତୀ ସ୍ତ୍ରୀ ମାନେ ସତୀତ୍ୱରେ ମଧ୍ୟ ବହୁତ ଆଞ୍ଚ ଆସୁଛି, ଏବଂ ଯେଉଁଥିପାଇଁ ସ୍ୱାମୀ ମରିଗଲା ପରେ ସ୍ତ୍ରୀ ଚାହୁଁନି ତାର ଚିତାଗ୍ନିରେ ଝାସ ଦେବା ପାଇଁ, ଏବଂ ସେମାନେ ଚାହୁଁଛନ୍ତି କାହିଁକି ଆମେ କାହିଁକି ଆମ ନିଜର ଜୀବନଟାକୁ ନଷ୍ଟ କରିବା। ତ ଆମର ଜୀବନ ବହୁତ ସମୟ ରହିଛି, ଆମେ ଏଇ ଜୀବନକୁ କୌଣସି ପ୍ରକାର ଭାବରେ ଉପଭୋଗ କରିକି କଟେଇବୁ। କିନ୍ତୁ ପ୍ରକୃତପକ୍ଷେ ଯେ ସତୀ ସ୍ତ୍ରୀ ସେ ସ୍ୱାମୀ ଚାଲିଗଲା ପରେ ତାର ଚିତାଗ୍ନିରେ ଝାସ ହେଉଥିଲା, ଆମର ବହୁତ ରହିଛି, ପୁରାଣର ପ୍ରମାଣ ରହିଛି। ଏଇ ପାଣ୍ଡୁଙ୍କର ମୃତ୍ୟୁବରଣ କଲା ପରେ ପାଣ୍ଡୁଙ୍କର ଦୁଇ ପତ୍ନୀ ଥିଲେ, ସେତେବେଳେ ଜ୍ୟେଷ୍ଠ ପତ୍ନୀ ହିସାବରେ କୁନ୍ତୀଦେବୀ ଚାହିଁଲେ ତାଙ୍କର ସ୍ୱାମୀଙ୍କ ଚିତାଗ୍ନିରେ ଝାସ ଦେବା ପାଇଁ, କିନ୍ତୁ ମାଦ୍ରୀ ତାଙ୍କୁ ମନା କଲେ। ମାଦ୍ରୀ କାହିଁକି ମନା କଲେ କହିପାରିବେ ଆପଣ ମନେ କରିବେ ନା? ଆମ ଭକ୍ତମାନଙ୍କୁ ଛାଡ଼ିକି, ଭକ୍ତମାନେ ହାତ ପତଉଛନ୍ତି, ଆମ ଭକ୍ତମାନଙ୍କୁ ଛାଡ଼ିକି ଅନ୍ୟମାନଙ୍କୁ ମୁଁ ଏହି ପ୍ରଶ୍ନ ପଚାରୁଛି, ମାଦ୍ରୀ କାହିଁକି କୁନ୍ତୀକୁ ମନା କଲେ ଯେ ଆପଣ ଚିତାଗ୍ନିରେ ଝାସ ଦିଅନ୍ତୁ ନାହିଁ? ଯେଉଁମାନେ ନୂଆ ଆଜି ଆସିଛନ୍ତି,
ମାଧୁରୀ ଦେବୀ କହିଲେ ଯେ ମୋରି କାରଣରୁ ହିଁ ପଙ୍ଗୁ ମହାରାଜ କରାଇ ଦଶା ହେଇଛି, ଆଉ ତୁମେ ବି ମଧ୍ୟ ପିଲାମାନଙ୍କର ଭଲ ଯତ୍ନ ନେଇପାରିବ କୁନ୍ତୀ ଦେବୀ, ଆଉ ମୁଁ ତ ପାରିବିନି, ତେଣୁ ତୁମେ ବଞ୍ଚିରହିବା ନିହାତି ଦରକାର।
ପ୍ରକୃତ ପକ୍ଷେ ଯେତେବେଳେ ପାଣ୍ଡୁ ମୃତ୍ୟୁବରଣ କଲେ, ସେତେବେଳେ ଏଇ ଛୋଟ ଛୋଟ ପିଲାମାନେ ଥିଲେ, ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଏବଂ ସହଦେବ, ସେମାନେ ପ୍ରକୃତ ପକ୍ଷେ ତାଙ୍କୁ ଯେଉଁ ପ୍ରକାର ଭାବରେ କୁନ୍ତୀ ଲାଳନ ପାଳନ କରୁଥିଲେ, ମାଦ୍ରୀଙ୍କର ଟିକେ ଥିଲା ପାତର ଅନ୍ତର ମନୋଭାବ। ତେଣୁ ତାଙ୍କର ନିଜର ପୁତ୍ରଙ୍କ ପାଇଁ ଯେତିକି ତାଙ୍କର ଶୁଭେଚ୍ଛା ଥିଲା ମାଦ୍ରୀଙ୍କର, ନିଜର ପୁତ୍ର ଅର୍ଥାତ୍ ନକୁଳ ଏବଂ ସହଦେବଙ୍କ ପ୍ରତି, ତାହା ଯୁଧିଷ୍ଠିର, ଭୀମ, ଅର୍ଜୁନଙ୍କ ପ୍ରତି ତାଙ୍କ ନଥିଲା ବୋଲି ସେ ସେଠି ପ୍ରକାଶ କଲେ ଯେ ପ୍ରକୃତ ପକ୍ଷେ ଯେ ମୁଁ ଯଦି ରୁହେ କୁନ୍ତୀ ଦେବୀ ମୃତ୍ୟୁବରଣ କରନ୍ତି, ତାହେଲେ ମୁଁ ସମସ୍ତ ଏଇ ଯେଉଁ ପାଞ୍ଚ ପୁତ୍ରଙ୍କୁ ସମାନ ଭାବରେ ମୁଁ ଦେଖିପାରିବି ନାହିଁ, କାରଣ ମୋର ପାତର ଅନ୍ତର ମନୋଭାବ ରହିବ, ମୋର ନିଜର ପୁତ୍ର ପ୍ରତି ମୋର ଅଧିକ ସ୍ନେହ ରହିବ ଏବଂ ଯୁଧିଷ୍ଠିର, ଭୀମ, ଅର୍ଜୁନଙ୍କ ପ୍ରତି ଅଧିକ ସ୍ନେହ ମୋର ରହିବ ନାହିଁ, ଏଇଟା ମୁଁ ପ୍ରକାଶ କରୁଛି। ତେଣୁ କୁନ୍ତୀ ଦେବୀଙ୍କର ସେଇଟା ନଥିଲା, କୁନ୍ତୀ ଦେବୀ ତାଙ୍କର ନିଜର ପୁତ୍ର ଯୁଧିଷ୍ଠିର, ଭୀମ, ଅର୍ଜୁନଙ୍କୁ ଛାଡ଼ିକି ଅଧିକ ସ୍ନେହ କରୁଥିଲେ ମାଦ୍ରୀଙ୍କର ପୁତ୍ରକୁ, ଏହାର ପ୍ରମାଣ ମଧ୍ୟ ରହିଛି ଯୁଧିଷ୍ଠିରଙ୍କ କ୍ଷେତ୍ରରେ। ଯୁଧିଷ୍ଠିର ମଧ୍ୟ କୁନ୍ତୀ ଦେବୀଙ୍କର ଯାହାକୁ ଆଜି ମାତୃ ଭକ୍ତ ପୁତ୍ର ସେ ଥିଲେ, ସେ ମାତୃଭକ୍ତ ପୁତ୍ର ଥିଲେ। ଯେତେବେଳେ ଜାଣିଥିଲେ ଧର୍ମବକ ଯେଉଁ ପ୍ରଶ୍ନ ପଚାରିଥିଲା, ଧର୍ମବକ ଯେଉଁ ପ୍ରଶ୍ନ ପଚାରିଥିଲା ଅନ୍ୟ ଭାଇମାନଙ୍କୁ, ସେ ଭାଇମାନେ କେହି ଉତ୍ତର ଦେଇପାରୁନଥିଲେ, ସମସ୍ତେ ନିଜେ ସବୁ ଯାହା କୁଆଡ଼େ ଯାଏ ତାଙ୍କର ସବୁ ମୂର୍ଚ୍ଛା ହେଇକି ପଡ଼ିଥିଲେ। ସେ ସମୟରେ ଯୁଧିଷ୍ଠିର ଆସି ପହଞ୍ଚିଥିଲେ ଏବଂ ଯୁଧିଷ୍ଠିରକୁ ମଧ୍ୟ ସେ ଧର୍ମବକ ପ୍ରଶ୍ନ ପଚାରିଥିଲେ, ଏବଂ ଯୁଧିଷ୍ଠିର ସେ ଧର୍ମବକର ସମସ୍ତ ପ୍ରଶ୍ନ ଉତ୍ତର ଦେଇସାରିଲା ପରେ ସେ ଧର୍ମବକ ତାଙ୍କୁ ପ୍ରତି ଖୁସି ହେଇକି ତାଙ୍କୁ କହିଥିଲେ ଯେ ମୁଁ ତୁମ ଉପରେ ଅତ୍ୟନ୍ତ ଖୁସି, ତେଣୁ ତୁମର ଏ ଯେଉଁ ଚାରି ଭାଇ ମୃତ୍ୟୁ ଯାହା ତାଙ୍କର ମୂର୍ଚ୍ଛା ହେଇ ପଡ଼ୁଛନ୍ତି, ଚେତା ହରି ପଡ଼ୁଛନ୍ତି, ଚେତାଶୂନ୍ୟ ହେଇ ପଡ଼ୁଛନ୍ତି, ସେମାନଙ୍କ ଭିତରୁ ତୁମେ ଚାହିଁଲେ ଜଣକୁ ତୁମେ ଜୀବନ ଧାରଣ କରିପାରିବ, ତୁମେ ତାଙ୍କ ଭିତରୁ କାହାକୁ ଚାହୁଁଛ? ସେ ସେତେବେଳେ ନକୁଳଙ୍କୁ କହିଲେ, ସହଦେବଙ୍କୁ କହିଲେ ଯେ ଇଏ ଆମର ବଞ୍ଚି ରୁହନ୍ତୁ। ସେଠୁ ଧର୍ମବକ ପଚାରିଲେ ତୁମର ଭାଇ ତ ହେଉଛନ୍ତି ଭୀମ ଏବଂ ଅର୍ଜୁନ, ତାଙ୍କୁ ଛାଡ଼ିକି ତୁମେ ସହଦେବଙ୍କୁ କାହିଁକି କହୁଛ? ସେଠୁ ଯୁଧିଷ୍ଠିର ମହାରାଜ କ'ଣ କହିଲେ, କିଏ କହିପାରିବେ କୁହନ୍ତୁ, ଧର୍ମବକ କ'ଣ କହିଲେ ସେଠି ଉତ୍ତର? ଯୁଧିଷ୍ଠିର ମହାରାଜ ସେଠି କହିଲେ, କହିଲେ ମୋର ଏ ଯେଉଁ ତିନି ଭାଇ ଭିତରୁ ମୁଁ ତ ଅଛି, ଯୁଧିଷ୍ଠିର, ଭୀମ, ଅର୍ଜୁନଙ୍କ ଭିତରୁ ଯୁଧିଷ୍ଠିର ମୁଁ ଅଛି, କିନ୍ତୁ ମୋର ଯେଉଁ ଭାଇ ଯେଉଁ ନକୁଳ ସହଦେବ ଯୋଉ ମାଦ୍ରୀଙ୍କର ପୁତ୍ର ତାଙ୍କ ଦୁଇ ଜଣ ଭିତରେ ତ କେହି ନାହାନ୍ତି, ତେଣୁ ତାଙ୍କ ଭିତରୁ ଜଣେ ରୁହନ୍ତୁ ଏବଂ ମୁଁ ଆମ ମାଙ୍କ ପୁତ୍ର ହିସାବରେ ମୁଁ ରହିଛି। ତେଣୁ ତାଙ୍କ ଦୁଇ ତିନି ଭାଇଙ୍କ ଭିତରୁ ମୁଁ ରହିଛି ଏବଂ ନକୁଳ ସହଦଙ୍କ ଭିତରୁ ସହଦେବ ଭିତରୁ ଜଣେ ରହନ୍ତୁ, ତେଣୁ ଆମେ ଦୁଇ ଭାଇ ରହିବୁ। ଏବଂ ସେଥି ସେହି ଉତ୍ତରରେ ଧର୍ମବକ ଏତେ ଖୁସି ହେଇଗଲା ଯେ ପ୍ରକୃତ ପକ୍ଷେ ଆପଣ ହେଉଛନ୍ତି ଧାର୍ମିକ ବ୍ୟକ୍ତି ଏବଂ ପ୍ରକୃତ ପକ୍ଷେ ଧର୍ମରାଜ, ତେଣୁ ସେଥିପାଇଁ ମୁଁ ଆପଣଙ୍କର ସମସ୍ତ ଭାଇଙ୍କୁ ଜୀବନଦାନ କରୁଛି। ତେଣୁ ଏହି ପ୍ରକାର ସେତେବେଳେ ଥିଲା ଯେ କିଭଳି ଭାବରେ ଅନ୍ୟମାନଙ୍କ ପ୍ରତି ଜଣେ କିଭଳି ଭାବରେ ସ୍ୱାର୍ଥ ତ୍ୟାଗ କରିପାରୁଥିଲା, ସେହି ପ୍ରକାର ଭାବରେ ମାଦ୍ରୀ ଦେବୀ କୁନ୍ତୀଙ୍କ ପାଇଁ ଏ କଥା କହିଲେ ଯେ ପ୍ରକୃତ ପକ୍ଷେ ମୁଁ ଯେଉଁଭଳି ଭାବରେ ମୋର ପୁତ୍ରମାନଙ୍କ ପ୍ରତି ପାତର ଅନ୍ତର ମନୋଭାବ ଆସିବ, କିନ୍ତୁ ତୁମର ସେ ପାତର ଅନ୍ତର ମନୋଭାବ ନାହିଁ, ତେଣୁ ତୁମେ ବଞ୍ଚି ରହିଲେ ତୁମେ ସମସ୍ତ ପୁତ୍ରଙ୍କ ପ୍ରତି ସମଭାବ ପ୍ରଦର୍ଶନ କରିବ ଏବଂ ତୁମ ନିଜ ପୁତ୍ରକୁ ମଧ୍ୟ ସେ ପ୍ରକାର ସମଭାବ ପ୍ରଦର୍ଶନ କରି ମୋ ପୁତ୍ର ପ୍ରତି ଅଧିକ ଧ୍ୟାନ ଦେବ, ଏଇଟା ମୁଁ ଜାଣିଛି ଭଲ ଭାବରେ। ତେଣୁ ସେଥିପାଇଁ ମୁଁ ନିଜେ ଚାହୁଁଛି ଚିତାଗ୍ନିରେ ଝାସ ଦେବା ପାଇଁ ଏବଂ ସେ ଚିତାଗ୍ନିରେ ଝାସ ଦେଇଥିଲେ ମାତ୍ରୀ ଦେବୀ। ଏବଂ କୁନ୍ତୀ ଦେବୀ ସେ ପାଞ୍ଚଟି ପୁତ୍ରଙ୍କ ପାଇଁ ବଞ୍ଚି ରହିଥିଲେ, ପ୍ରକୃତ ପକ୍ଷେ କୁନ୍ତୀ ଦେବୀଙ୍କ ଜୀବନ ଧାରଣ କରିବାର କିଛି ନଥିଲା, କିନ୍ତୁ ସେ ପାଞ୍ଚଟି ପୁତ୍ର କିଭଳି ଭାବରେ ବଞ୍ଚି ରହିବେ, ପାଞ୍ଚଟି ପୁତ୍ର କିଭଳି ଭାବରେ ସମାଜରେ କିଭଳି ଭାବରେ ସେ ଦଣ୍ଡାୟମାନ କରିବେ ଏବଂ ତାଙ୍କୁ କିଭଳି ଭାବରେ ଉପଯୁକ୍ତ ବୀର ରୂପରେ ଉପଯୁକ୍ତ ଧାର୍ମିକ ରୂପରେ ଧାର୍ମିକ ବ୍ୟକ୍ତି ରୂପରେ ଏବଂ କିଭଳି ଭାବରେ ସେ ଉପଯୁକ୍ତ ବ୍ୟକ୍ତି ହେବେ ସେଥିପାଇଁ ସେ ସମ୍ପୂର୍ଣ୍ଣ ଭାବରେ ଧ୍ୟାନ ଦେଇଥିଲେ ଏବଂ ବହୁ କଷ୍ଟ ସେ ଜୀବନରେ ସ୍ୱୀକାର କରିଛନ୍ତି। ଏବଂ ଯାହାଙ୍କ ଜୀବନ ଦୁଃଖମୟ, ପ୍ରତ୍ୟେକ କ୍ଷେତ୍ରରେ ଆମେ ଦେଖିବା ଦୁଃଖର ବଳୟ ଭିତରେ କୁନ୍ତୀ ଦେବୀ, ଆମର ଗୋଟେ ବହି ଅଛି କୁନ୍ତୀ ଦେବୀ, ଯେ ତାଙ୍କ ଜୀବନଟା କିଭଳି ଭାବରେ ଦୁଃଖ ଭିତରେ କଟିଛି, ସେଥିପାଇଁ ସ୍ୱତନ୍ତ୍ର ଆମର ଭାଗବତର ଯେଉଁ କୁନ୍ତୀ ଦେବୀଙ୍କର ଚାପ୍ଟରକୁ ନିଆ ଯାଇକି ସେଥିରେ ଆମର ବହିଟି ବାହାରିଛି, କ'ଣ ସେ ବହି
ରାଣୀ
କୁନ୍ତୀଙ୍କର ଶିକ୍ଷା, ରାଣୀ ଯେଉଁ କୁନ୍ତୀ ଦେବୀ ଯେଉଁ ସ୍ତୁତି କରିଛନ୍ତି ଭଗବାନଙ୍କ ଉଦ୍ଦେଶ୍ୟରେ, ମୋତେ ଭାଗବତ ପ୍ରଥମ ସ୍କନ୍ଧରେ ରହିଛି, ସେ କୁନ୍ତୀଙ୍କର ସ୍ତୁତିଟା ହିଁ ଆମ ପାଇଁ ଜୀବନର ବହୁତ ଶିକ୍ଷା ରହିଛି। ଭାଗବତର ପ୍ରତ୍ୟେକ ଶ୍ଳୋକର ବହୁତ କିଛି ଅର୍ଥ ରହିଛି। କୁନ୍ତୀ ଦେବୀ ଯେଉଁ ସ୍ତୋତ୍ର ବା ଶ୍ଳୋକ ପ୍ରାର୍ଥନା କରିଛନ୍ତି ଭଗବାନଙ୍କ ଉଦ୍ଦେଶ୍ୟରେ, ଯେତେବେଳେ ଭଗବାନ ଚାହୁଁଛନ୍ତି ଦ୍ୱାରକାକୁ ଚାଲିଯିବା ପାଇଁ, ଯୁଦ୍ଧ ସରିଯାଇଛି, ମହାଭାରତ ସମର ଶେଷ ହୋଇଯାଇଛି, ଯୁଧିଷ୍ଠ ରାଜଯଜ୍ଞ କରିସାରିଲେଣି ଏବଂ ଯୁଧିଷ୍ଠ ସିଂହାସନରେ ବସିବେ ଏବଂ ସେତେବେଳେ କୃଷ୍ଣଙ୍କର କାର୍ଯ୍ୟ ସରିଯାଇଛି, ସେତେବେଳେ ସେ ଚାହୁଁଛନ୍ତି ନିଜ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ, ସେତେବେଳେ କୁନ୍ତୀ ଦେବୀଙ୍କର ସ୍ତୁତି ଆରମ୍ଭ ହୋଇଛି ଏବଂ ସେଇଥିରେ ବହୁତ କିଛି ଶିଖିବାର ଅଛି। ସେଥିପାଇଁ ପ୍ରଥମ ଶ୍ଳୋକରେ ସେ ପ୍ରଣାମ କରୁଛନ୍ତି ଭଗବାନ କୃଷ୍ଣଙ୍କୁ, କିନ୍ତୁ ପ୍ରକୃତ ପକ୍ଷେ କୃଷ୍ଣ ତାଙ୍କୁ ପ୍ରଣାମ କରିବା କଥା, ନମସ୍ତେ ପୁରୁଷ ପ୍ରକୃତି ପୁରୁଷ ପରମ ଅଲକ୍ଷ୍ୟ ସର୍ବଭୂତାନାମ ଅନ୍ତର୍ବହି ଅବସ୍ଥିତ। ସେଠି ସେ କହୁଛନ୍ତି ଯେ ପ୍ରକୃତ ପକ୍ଷେ କୁନ୍ତୀ ଦେବୀ ଜାଣିଲେ ଯେ ସେ ହେଉଛନ୍ତି ଭଗବାନ, କିନ୍ତୁ ତା ପୂର୍ବରୁ ସେ ତାଙ୍କୁ ଜାଣିଥିଲେ ଯେ ଇଏ ହେଉଛନ୍ତି ମୋର ଭାଇଙ୍କର ପୁଅ, କିନ୍ତୁ ସେତିକି ବେଳେ ସେ ଜାଣିପାରିଲେ ଯେ କୁନ୍ତୀ ପ୍ରକୃତ ପକ୍ଷେ ସେତିକି ବେଳେ ଜାଣିଲେ ଯେ ଇଏ ହେଉଛନ୍ତି ପ୍ରକୃତର ପରମ ପୁରୁଷ ଭଗବାନ। କାରଣ ମୁଁ ଦେଖୁଛି ଯେତେବେଳେ ଉତ୍ତରା ଦେବୀ, ଉତ୍ତରା ମଧ୍ୟ ସେହି ପ୍ରକାର ଭାବରେ ବିଧବା ଥିଲେ, ଅଭିମନ୍ୟୁଙ୍କର ପତ୍ନୀ, ଅଭିମନ୍ୟୁଙ୍କୁ ମାରି ଦିଆଗଲା, ସପ୍ତରଥୀମାନେ ତାଙ୍କୁ ମିଳିମିଶି ମାରିଦେଲେ, ଉତ୍ତରା ମଧ୍ୟ ସେହି ପ୍ରକାର ଚିତାଗ୍ନିରେ ଝାସ ଦେବା କଥା, ଅଭିମନ୍ୟୁଙ୍କର ଚିତାଗ୍ନିରେ ଉତ୍ତରା ଝାସ ଦେଇଦେବା କଥା, କିନ୍ତୁ ଉତ୍ତରା ମଧ୍ୟ ବଞ୍ଚି ରହିଲେ କ'ଣ ପାଇଁ, କାହା ପାଇଁ ବଞ୍ଚି ରହିଲେ, ତାଙ୍କର ଗର୍ଭସ୍ଥ ଥିବା ସନ୍ତାନ, ସେ ମଧ୍ୟ ତାଙ୍କର ଗର୍ଭରେ ଥିଲେ, କିଏ ଥିଲେ, ତେଣୁ ସେ ତାଙ୍କର ପୁତ୍ରଙ୍କ ପାଇଁ ଉତ୍ତରା ବଞ୍ଚି ରହିଲେ। ଏବଂ ଯେତେବେଳେ ଉତ୍ତରା ଜାଣିପାରିଲେ ଯେ ତାଙ୍କର ଗର୍ଭର ସନ୍ତାନକୁ ଅସ୍ୱସ୍ଥମା ବ୍ରହ୍ମାସ୍ତ୍ର ପେଷଣ କରୁଛି ଏବଂ ସେ ଅବ୍ୟର୍ଥ ଅସ୍ତ୍ର ତାକୁ କୌଣସି ପ୍ରକାର ଭାବରେ ତାକୁ ପ୍ରତିହତ କରାଯାଇପାରିବ ନାହିଁ, ସେତେବେଳେ ସେ ଉତ୍ତରା ଦେବୀ ସାଙ୍ଗେ ସାଙ୍ଗେ ସେ ଭଗବାନ କୃଷ୍ଣଙ୍କ ନିକଟରେ ଆସି ପହଞ୍ଚିଲେ। ଆଉ ସେ ଯେତେବେଳେ ଦେଖିପାରିଲେ ନାହିଁ ଯେ ମୋତେ ଏଇ ଅବ୍ୟର୍ଥ ଅସ୍ତ୍ର ମଧ୍ୟରୁ କେହି ଆଉ ସୁରକ୍ଷା ଦେବେ, ସେତେବେଳେ ଯୁଧିଷ୍ଠିର ଥିଲେ, ଭୀମ ଥିଲେ, ଅର୍ଜୁନ ଥିଲେ, ନକୁଳ ଥିଲେ, ସହଦେବ ଥିଲେ, ସମସ୍ତେ ଥିଲେ, କିନ୍ତୁ ସେମାନଙ୍କ ଭିତରୁ କାହାକୁ ସେ ବାଛି ପାରିଲେନି ଯେ ଇଏ ମୋର ଗର୍ଭରେ ଥିବା ସନ୍ତାନକୁ ଇଏ ସୁରକ୍ଷା ଦେବେ, ସେତେବେଳେ ସେ ଏକମାତ୍ର କୃଷ୍ଣଙ୍କୁ ହିଁ ବାଛିଲେ ଯେ ସେ ହିଁ ଏକମାତ୍ର ମୋତେ ସୁରକ୍ଷା ଦେବେ। ପାହି ପାହି ମହା ଯୋଗିନ୍ ଦେବ ଦେବ ଜଗତ ପତେ ନାନ୍ୟତ୍ ଅଭୟଂ ପଶ୍ୟେ ଯଦ ମୃତ୍ୟୁ ବିପଶ୍ଚିତ। ଏଇ କଥା ଉତ୍ତରା ଦେବୀ କହୁଛନ୍ତି ଯେ ପାହି ପାହି ମୋତେ ରକ୍ଷା କରନ୍ତୁ, ମୋତେ ରକ୍ଷା କରନ୍ତୁ, ମୋତେ ବର୍ତ୍ତମାନ ଏଇ ଯେଉଁ ବିପଦ ପୂର୍ଣ୍ଣ ପରିସ୍ଥିତି ଭିତରୁ ମୋତେ କେହି ରକ୍ଷା କରିପାରିବେନି, କାରଣ ମୁଁ ଜାଣୁଛି ଏଠି ସମସ୍ତେ ଭୟଙ୍କର ବିପଦ ଭିତରେ ଅଛନ୍ତି, ଏ ଜଗତରେ ସମସ୍ତେ ମୃତ୍ୟୁ ଭୟରେ ଭୟଭୀତ, କିଏ ମୃତ୍ୟୁ ଭୟରେ ଭୟଭୀତ ନୁହେଁ, ଏ ଜଗତରେ ସମସ୍ତେ ଏ ଜଗତରେ ମୃତ୍ୟୁ ଭୟରେ ଭୀତ ଅଛନ୍ତି, କିନ୍ତୁ ମୁଁ ଜାଣିଛି ଆପଣଙ୍କ ପାଖରେ ମୃତ୍ୟୁ ମଧ୍ୟ ଭୟଭୀତ ହୋଇଥାଏ, ତେଣୁ ଆପଣ ହିଁ ଏଇ ମୃତ୍ୟୁର ମୁକାବିଲା କରିବେ ଏବଂ ଆପଣ ଏଇ ଅବ୍ୟର୍ଥ ସ୍ତରର ମୁକାବିଲା କରିବେ, ତେଣୁ ଆପଣଙ୍କର ମୁଁ ଶରଣାପନ୍ନ ହେଉଛି, ତେଣୁ ଆପଣ ମୋର ଗର୍ଭରେ ଥିବା ସନ୍ତାନକୁ ରକ୍ଷା କରନ୍ତୁ। ତେଣୁ ସେ ସଙ୍ଗେ ସଙ୍ଗେ ଭଗବାନ ପରୀକ୍ଷିତ ମହାରାଜଙ୍କୁ ସୁରକ୍ଷା ଦେବା ପାଇଁ, ପରୀକ୍ଷିତ ତାଙ୍କ ସହିତ କୌଣସି ସମ୍ପର୍କ ନଥିଲା ପ୍ରତ୍ୟକ୍ଷ ଭାବେ, ତାଙ୍କର ଅର୍ଜୁନଙ୍କ ସହିତ ସମ୍ପର୍କ ଅଛି, ପାଣ୍ଡବମାନଙ୍କ ସହିତ ତାଙ୍କ ସମ୍ପର୍କ ଅଛି, କୁନ୍ତୀଙ୍କ ସହିତ ସମ୍ପର୍କ ଅଛି, କିନ୍ତୁ ଦେଖିବାକୁ ହେଲେ ପରୀକ୍ଷିତ ମହାରାଜଙ୍କ ସହିତ ଭଗବାନ କୃଷ୍ଣଙ୍କର କିଛି ସମ୍ପର୍କ ନାହିଁ। କିନ୍ତୁ ଉତ୍ତରାଙ୍କର ପ୍ରାର୍ଥନାରେ ଭଗବାନ ଏତେ ଦୟାର୍ଦ୍ଧ ଚିତ୍ତ, ସେ ସାଙ୍ଗେ ସାଙ୍ଗେ ନିଜର ରଥରୁ ଚାଲି ଆସିକି ସଙ୍ଗେ ସଙ୍ଗେ ଉତ୍ତରା ଗର୍ଭ ଭିତରୁ ପ୍ରବେଶ କଲେ ଅତି କ୍ଷୁଦ୍ରକାୟ ରୂପରେ, ଏବଂ ସୁଦର୍ଶନ ଚକ୍ର ଗଦାକୁ ଧରି ପ୍ରବେଶ କଲେ, ଏବଂ ଦ୍ରୋଣର ପୁତ୍ର ଅଶ୍ୱତ୍ଥମାର ଅଭ୍ୟର୍ଥ ଅର୍ଥ ଅସ୍ତ୍ର ଯୋଉ ଥିଲା ବ୍ରହ୍ମାସ୍ତ୍ର, ତାକୁ ପ୍ରତିହତ କରି ତାକୁ ଫେରାଇ ଦେଇଥିଲେ। ଏବଂ ଏଇଟାକୁ କୁନ୍ତୀଦେବ ଦେଖିଲେ ଯେ ଏକାଧିକ୍ରମେ ସେ ଅଛନ୍ତି ରଥରେ, ପୁଣି ଉତ୍ତରାର ଗର୍ଭ ଭିତରେ ପ୍ରବେଶ କରୁଛନ୍ତି। ଦୁଇଟି କାର୍ଯ୍ୟ ଏକ ସମୟରେ ସେ କରୁଛନ୍ତି, ସେଥିପାଇଁ ପାହି ପାହି ମହାଯୋଗିନ ବୋଲି ତାଙ୍କୁ ସମ୍ବୋଧନ କରୁଛନ୍ତି। ଆପଣ ହେଉଛନ୍ତି ଯୋଗେଶ୍ୱର, ଆପଣ ଯୋଗର ଈଶ୍ୱର, ଆପଣ ଏକ ଯୋଗ ସତ୍ୟ ଯୋଗ ଶକ୍ତି ପ୍ରକାଶ କରୁଛନ୍ତି। ପ୍ରକୃତ ପକ୍ଷେ ଏଇଟା କୌଣସି ସାଧାରଣ ବ୍ୟକ୍ତି କରିବା ସମ୍ଭବ କରୁନି, ତେଣୁ ଆପଣ ହେଉଛନ୍ତି ଭଗବାନ। ସେଥିପାଇଁ ସେ ପ୍ରଥମେ ତାଙ୍କୁ ନମସ୍କାର କରୁଛନ୍ତି, ନମସ୍ତେ ପୁରୁଷନ୍ତାଦ ପ୍ରକୃତି ପୁରୁଷ ପରମ ଅଲକ୍ଷ ଯାହା କେହି ଦେଖି ପାରୁନାହାନ୍ତି, ଅଲକ୍ଷ ସର୍ବଭୂତାନାମ ଯାହା କେହି ଜାଣିପାରୁନାହାନ୍ତି, କିନ୍ତୁ ଅନ୍ତର ବହିର ଅବସ୍ଥିତ। ସେ ବାହାରେ ଅଛନ୍ତି ରଥରେ, ଏବଂ ଅନ୍ତର ଭିତରେ ଉତ୍ତରାଙ୍କ ଗର୍ଭ ଭିତରକୁ ସେ ପ୍ରବେଶ କଲେ। ତେଣୁ ଆପଣ ହିଁ ପ୍ରକୃତ ପକ୍ଷେ ସୁରକ୍ଷା ଦେଇପାରିବେ ବୋଲି ଉତ୍ତରା ତାଙ୍କୁ କହିଲେ, ଏବଂ ଉତ୍ତରାଙ୍କ ଗର୍ଭକୁ ପଶି ପରୀକ୍ଷିତ ମହାରାଜଙ୍କୁ ଭଗବାନ କୃଷ୍ଣ ସୁରକ୍ଷା ଦେଇଥିଲେ। ତେଣୁ ଏହିଭଳି ଭାବରେ ପାଣ୍ଡବମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଭଗବାନ କୃଷ୍ଣ ସୁରକ୍ଷା ଦେଇଛନ୍ତି, ଏବଂ କୁନ୍ତୀଦେବୀ ସେଇଟା ଦେଖିଛନ୍ତି। ସେଥିପାଇଁ ସେ କହୁଛନ୍ତି ଯେ ମୋତେ ସର୍ବଦା ହିଁ ବିପଦ ଦିଅନ୍ତୁ, ଯାହାଙ୍କ ତାଙ୍କ ସ୍ତୁତିରେ ଏଥିରେ ଲେଖାଯାଇଛି ଯେ ବିପଦା ସନ୍ତୁ ତତ୍ର ତତ୍ର ଜଗତ ଗୁରୁ ଭବତ ଦର୍ଶନ ସତ୍ ନ ପୁନର୍ଭବ ଦର୍ଶନ। ମୋତେ ଆପଣ ବରାବର ବିପଦ ଦିଅନ୍ତୁ, କାରଣ ବିପଦ ଆସିଲେ ହିଁ ଭଗବାନ କୃଷ୍ଣ ତାଙ୍କୁ ସୁରକ୍ଷା ଦେଉଥିଲେ। ବିପଦ ନ ଆସିଲେ କୃଷ୍ଣ ଆସୁନଥିଲେ, କିନ୍ତୁ ବିପଦ ଯେତେବେଳେ ଆସୁଥିଲେ, ବିପଦ ଯେତେବେଳେ ତାଙ୍କ ଜୀବନରେ ଆସୁଥିଲା, ସେତେବେଳେ ସେ ଆସୁଥିଲେ। ତେଣୁ ସେଥିପାଇଁ କୁନ୍ତୀଦେବୀ ବିପଦକୁ ସ୍ୱାଗତ କରିଛନ୍ତି, ଏବଂ ବିପଦର ସେ ଏକ ସଂଜ୍ଞା ଦେଇଛନ୍ତି ଏ ପରବର୍ତ୍ତୀ ଶ୍ଳୋକରେ, ବିଷାନ ମହାଗ୍ନି ପୁରୁଷ ଅଦର୍ଶନାତ୍ ଅଧର୍ମ ସଭାୟା ବନବାସ କୃଚ୍ଛତ ମୃଦ୍ରେ ମୃଦ୍ରେ ଅନେକ ରଥସ୍ତ ଦ୍ରୋଣସ୍ତସ୍ମେ ହରେରଭି ରକ୍ଷିତା। କେତେ ବିପଦ ତାଙ୍କ ଜୀବନରେ ଆସିଛି, ଏସବୁ କଥା ସେ କହୁଛନ୍ତି। ବିଷାଣ ମହାଗ୍ନି ପୁରୁଷାଦ ଦର୍ଶନାତ୍ ଅଧର୍ମ ସଭାୟା ବନବାସ କୃଚ୍ଛତ ମୃତ୍ରେ ମୃତ୍ରେ ଅନେକ ରଥସ୍ତ ଦ୍ରୋଣସ୍ତସ୍ମେ ହରେରଭି ରକ୍ଷିତା। ପ୍ରଥମେ ଯେତେବେଳେ ପାଣ୍ଡବଙ୍କୁ ଛୋଟ ଭୀମ ଥିଲେ ଛୋଟ ପିଲା, ସେତେବେଳେ କୌରବ ମାନେ କୋଟ ଚକ୍ରାନ୍ତ ତାଙ୍କ ବିଷ ଲଡ଼ୁ ଦିଆଯାଇଛି, ପାଣ୍ଡବଙ୍କୁ ଭୀମଙ୍କୁ ଦିଆଯାଇଛି ବିଷ ଲଡ଼ୁ, କିନ୍ତୁ ତାଙ୍କୁ ମଧ୍ୟ ଭୀମ ଖାଇକି ତାଙ୍କୁ ପକାଇ ଦିଆଯାଇଛି ପାଣି ଭିତରକୁ, ଏବଂ ସେ କିଭଳି ଭାବରେ ସୁରକ୍ଷିତ ହୋଇଛନ୍ତି ଏହା କେବଳ ଭଗବାନ କୃଷ୍ଣଙ୍କ ହେତୁ ସୁରକ୍ଷା ଲାଭ କରିଛନ୍ତି। ଏବଂ ଭୀମଙ୍କର କେତେ ହଜାର ବଳ ହସ୍ତିର ବଳ ତାଙ୍କର ହେଲା 10,000, 1,000 ହସ୍ତି ଥିଲା, ତାପରେ ସେ 10,000 ହସ୍ତି ବଳ ପ୍ରାପ୍ତ ହେଲେ। ତେଣୁ ଭଗବାନ କିଭଳି ଭାବରେ ତାଙ୍କୁ ସୁରକ୍ଷା ଦେଲେ, ବିଷାଣ ମହାଗ୍ନି ଅଗ୍ନିରୁ ମଧ୍ୟ ତାଙ୍କୁ ରକ୍ଷା କରିଛନ୍ତି ଭଗବାନ। କେମିତି ଅଗ୍ନିର ଯେଉଁ ଖାଣ୍ଡ ବନ ଅଗ୍ନି କିଛି ନିଜେ ଖାଣ୍ଡମାନଙ୍କ ପାଇଁ ନିଜେ ଦହନ କଲେ ବା ନିଜେ ତାକୁ ପାନ କଲେ ଅଗ୍ନି। ବିଷାଣ ମହାଗ୍ନି ପୁରୁଷାତ୍ ଅଦର୍ଶନାତ୍ ଅଧର୍ମ ସଭାୟା, ଏବଂ ଯେତେବେଳେ ସେ ବନବାସରେ ଥିଲେ,
ସେ ଥାଉ ଆଉ ଫ୍ୟାନ୍ର ଦରକାର ନାହିଁ, ଆବଶ୍ୟକ ଆମର ପବନ ତ ଠିକ୍ ଅଛି, କିଛି ଦରକାର ନାହିଁ, ଡିଷ୍ଟର୍ବ ହବ କେହି ଶୁଣିବ। ଆରମ୍ଭ ହେଲା ଏଇ ଚାଲ, ଏଠି କିଛି ଦରକାର ନାହିଁ। ଆମର ଦରକାର ନାହିଁ ଫ୍ୟାନ୍ର, ଆବଶ୍ୟକ କହୁଛି ଫ୍ୟାନ୍
ଏବଂ ଅଧର୍ମ ସଭାୟା ବୋଲି କୁହାଯାଇଛି, ଯୋଉ ସଭାରେ ଧର୍ମ ନାହିଁ। ଧର୍ମରେ କଣ ଅଧର୍ମ ହେଲା ନା, କୁରୁରାଜ ସଭାରେ ଦ୍ରୌପଦୀଙ୍କୁ ବିବେଚନା କରାଗଲା, ଯେଉଁଥିରେ ଅଛନ୍ତି ଧୃତରାଷ୍ଟ୍ର, ଭୀଷ୍ମ ଅଛନ୍ତି, ଦ୍ରୋଣ ଅଛନ୍ତି, ଏସବୁ ଥିବା ସତ୍ତ୍ୱେ ମଧ୍ୟ ଦ୍ରୌପଦୀଙ୍କୁ ପାଣ୍ଡବଙ୍କର ବଧୁ ଦ୍ରୌପଦୀଙ୍କୁ ବିବେଚନା କରାଯାଉଛି। ଏ ସଭାରେ ଧର୍ମ ବୋଲି କ'ଣ ଅଛି, ଅଧର୍ମ ସଭାୟା ବନବାସ ପୁଚ୍ଛ। ଏବଂ ବନବାସ କାଳରେ ଯେତେବେଳେ ଅଜ୍ଞାତବାସ ଭିତରେ ଥିଲେ, ସେତେବେଳେ ଦୁର୍ଯ୍ୟୋଧନ ଦୁର୍ବାସା ଋଷି ଏବଂ ତାଙ୍କର ଶିଷ୍ୟମାନଙ୍କୁ ପ୍ରେରଣ କରିଥିଲେ ମଧ୍ୟାହ୍ନ ପରେ, କାରଣ ମଧ୍ୟାହ୍ନ ପରେ ଏମାନେ ଆସିଲେ ଏମାନଙ୍କୁ ଖାଇବାକୁ ଦେଇପାରିବେନି। ମଧ୍ୟାହ୍ନ ପୂର୍ବରୁ ଯେତେ ଆସିଲେ ଲୋକ ମଧ୍ୟ ଦ୍ରୌପଦୀ ତାଙ୍କୁ ଏ ପ୍ରକାର ବର ପ୍ରାପ୍ତ ହୋଇଥିଲେ ଯେଉଁଥିରେ ସମସ୍ତଙ୍କୁ ସେ ଖାଦ୍ୟ ଦେଇପାରିବେ, ଦ୍ରୌପଦୀ ଏ ପ୍ରକାର ଏକ ବର ପ୍ରାପ୍ତ ହୋଇଥିଲେ। କିନ୍ତୁ ଏ କଥା ଦୁର୍ଯ୍ୟୋଧନ ଜାଣିଥିବା ହେତୁ ସେ ଦୁର୍ବାସା ଋଷି ଏବଂ ତାଙ୍କର ଅନ୍ୟ ସମସ୍ତ ଶିଷ୍ୟମାନଙ୍କୁ ମଧ୍ୟାହ୍ନ ପରେ ପ୍ରେରଣ କରୁଛନ୍ତି, ଯେତେବେଳେ କି ସେମାନେ ଖାଇପାରିବେ ନାହିଁ, ଯାହାଫଳରେ ଦୁର୍ବାସା ଋଷି ଅଭିଶାପ ପ୍ରଦାନ କରିବେ। ତେଣୁ ଏଥିପାଇଁ ଦୁର୍ବାସା ଋଷି ଏବଂ ଅନ୍ୟ ଶିଷ୍ୟମାନେ ଦୁର୍ଯ୍ୟୋଧନର କୁମନ୍ତ୍ରଣରେ ଆସିଛନ୍ତି ଏବଂ ଯେତେବେଳେ ଆସି ପହଞ୍ଚିଲେ ଏମାନେ ସମସ୍ତେ ଆଶଙ୍କାରେ ପଡ଼ିଗଲେ କିଭଳି ଭାବରେ ଏମାନଙ୍କର ସତ୍କାର କରାଯାଇପାରିବ, ଅତିଥିମାନଙ୍କର ସତ୍କାର କରାଯାଇପାରିବ। ତେଣୁ ଏମାନେ ସମସ୍ତେ ଚିନ୍ତା କଲେ ଯେ ପାଣ୍ଡବମାନେ ସମସ୍ତେ ଚିନ୍ତା କରୁଛନ୍ତି ଏହି ପ୍ରକାର ପରିସ୍ଥିତିରୁ କିଭଳି ଭାବରେ ଆମେ ରକ୍ଷା ପାଇବୁ। ସେତେବେଳେ ଦୁର୍ବାସା ଋଷି ଏବଂ ତାଙ୍କର ସମସ୍ତ ଶିଷ୍ୟମାନଙ୍କୁ ସେମାନେ କହିଲେ, ଆପଣ ଯାଇ ଯମୁନାରେ ସ୍ନାନ କରି ଆସନ୍ତୁ, ଆମେ ଆପଣଙ୍କୁ ଆସିସାରିଲା ପରେ ଆମେ ଆପଣଙ୍କ ଖାଦ୍ୟର ବ୍ୟବସ୍ଥା କରିଦେଇଥିଲୁ। କିନ୍ତୁ ଯେତେବେଳେ ସେମାନେ ସ୍ନାନ କରିବାକୁ ଯାଇଛନ୍ତି, ସେତେବେଳେ ସମସ୍ତେ ଚିନ୍ତାରେ ପଡ଼ୁଛନ୍ତି କିଭଳି ଭାବରେ ଆମେ ଅତିଥିମାନଙ୍କୁ, ଆମର ତ ସବୁ ଖାଇସାରିଲେଣି, ଆଉ କିଛି ନାହିଁ, ଖାଇ ସାରିକି ଆମେ ବାସନ କୁସନ ଧୋଇ ସାରିଲୁଣି, ଆଉ କିଛି ବର୍ତ୍ତମାନ କରାଯାଇପାରିବ ନାହିଁ। ସେତେବେଳେ ଦ୍ରୌପଦୀ ଭଗବାନ କୃଷ୍ଣଙ୍କୁ ସ୍ମରଣ କଲେ, କୃଷ୍ଣଙ୍କୁ ସେଠି ସେହି ସମୟରେ ସ୍ମରଣ କରିଥିଲେ, ଯେତେବେଳେ ବିବେଚନା ହୋଇଥିଲା, ବିବେଚନା କରାଯାଇଥିଲା ତାଙ୍କୁ, ସେତେବେଳେ ଭଗବାନ କୃଷ୍ଣ ତାଙ୍କୁ ବସ୍ତ୍ରରେ ସମ୍ପୂର୍ଣ୍ଣ ଭାବରେ ଆବୃତ କରିଥିଲେ ଏବଂ ସେହି ପ୍ରକାର ବିପଦ ସମୟରେ ମଧ୍ୟ ଦ୍ରୌପଦୀ ତାଙ୍କୁ ସ୍ମରଣ କଲେ ଏବଂ ସେହି ସମୟରେ କୃଷ୍ଣ ଡାକି ଡାକି ଆସୁଛନ୍ତି, ଦ୍ରୌପଦୀ ମୋତେ ଭୀଷଣ ଭୋକ, ମୋତେ ଖାଇବାକୁ ଦିଅ, ମୋତେ ଭୀଷଣ ଭୋକ ମୋତେ ଖାଇବାକୁ ଦିଅ। ଆରେ ଆପଣ ଭୋକ ବୋଲି କହୁଛନ୍ତି, ଆମର ତ ସେଇ ଭୋକର ସମସ୍ୟା ବର୍ତ୍ତମାନ ଏଠି, ଆପଣ ମୋର ଖାଦ୍ୟର ସମସ୍ୟା, ଆପଣ କହୁଛନ୍ତି ଭୋକ, ଆପଣଙ୍କୁ ପୁଣି ଭୋକ କେମିତି ଲାଗୁଛି? ଆସି କୃଷ୍ଣ ଆସି ପହଞ୍ଚିଲେ, ସେସବୁ କଥା ମୁଁ ଶୁଣିବାକୁ ଚାହେଁ ନା, ମୋତେ କିଛି ଖାଇବାକୁ ଦିଏ। ହେଲେ ଆମେ ତ ସବୁ ଖାଇସାରିକି ସବୁ ବାସନ କୁସନ ଧୋଇ ସାରିଲୁଣି, ଆଉ କ'ଣ ଅଛି ଯେ ଆପଣଙ୍କୁ ଦେବୁ ଖାଇବା ପାଇଁ? ଦେଖ ଦେଖ ନିଶ୍ଚିତ ଭାବରେ କିଛି ଥିବ, କେଉଁଠି କ'ଣ ଥିବ ଦେଖ। ହେଲେ ଆଜ୍ଞା କିଛି ନାହିଁ, ସବୁ ଧୋଇ ସାରିଲୁ, ଦେଖ ତମେ କେଉଁଠି ଥିବ କ'ଣ କିଛି। ସେଠି ଖୋଜି ଗୋଟେ କେଉଁ ହାଣ୍ଡିରେ କେଉଁଠି ଶାଗ ପତାଟିଏ ଥିଲା, ସେ ଶାଗ ପତା ବାଣିକି ନିଜେ ଭଗବାନ କୃଷ୍ଣ ତାକୁ ଖାଇଦେଇ ପାଣି ଗ୍ଲାସ୍ ପିଇଲା ପରେ କହିଲେ, ଆଜି ଏଇ ପ୍ରକାର ତୃପ୍ତିକର ଭୋଜନ ମୁଁ ଆଜି ପର୍ଯ୍ୟନ୍ତ ପାଇନଥିଲି, ମୋତେ ଆଜି ସୁନ୍ଦର ସୁନ୍ଦର ଭାବରେ ଆଜି ତମେ ଭୋଜନ ଦେଇଦେଲ। ତାପରେ ଖୁବ ସୁନ୍ଦର ଭାବରେ ତୃପ୍ତିକର ଗୋଟେ ରେଉଡ଼ି ମାରିଲେ ଯେ ଭଗବାନ କୃଷ୍ଣ। ଏବଂ ଏସବୁ ଜିନିଷ ସାରିବା ପରେ ଦୁର୍ବାସା ଋଷି ଏବଂ ତାଙ୍କର ସମସ୍ତ ଶିଷ୍ୟ ସ୍ନାନ କରୁଛନ୍ତି ଯମୁନା ନଦୀରେ, ସେତେବେଳେ ତାଙ୍କ ଶିଷ୍ୟମାନେ ଦୁର୍ବାସା ଋଷି କହିଲେ, ଗୁରୁଦେବ ଆମେ ନ ଖାଇକି ମଧ୍ୟ ଆମ କ'ଣ ପେଟ ପୁରୀ ଗଲା ଭଳିଆ ଲାଗିଲାଣି, କ'ଣ ଘଟଣା? ସେଠି ଦୁର୍ବାସା କହିଲେ, ଆରେ ମୋର ତ ଅବସ୍ଥା ସେଇଆ ଯେ ତୁମେମାନେ କହୁଛ ତୁମ ପେଟ ପୁରୀ ଗଲା ଭଳିଆ ଲାଗୁଛି, ମୋର ମଧ୍ୟ ପେଟ ପୁରୀ ଗଲା ଭଳିଆ ଖାଇଲା ଭଳିଆ ଲାଗୁଛି। ଆରେ ଏମାନେ ହେଉଛନ୍ତି ସବୁ ବୈଷ୍ଣବରେ, ଏଣୁ ବୈଷ୍ଣବମାନେ ଏମାନଙ୍କ ପାଖରେ ଆମର ଅପରାଧ ହବ, ଆମେ ତ ଗୋଟିଏ ବୈଷ୍ଣବ ପାଖରେ ଅପରାଧ କରିଥିଲୁ, କିଏ ସିଏ? ଅମ୍ବରୀଶ ମହାରାଜ। ତାଙ୍କ ପାଖରେ ଗୋଟିଏ ବୈଷ୍ଣବ ପାଖରେ ଅପରାଧ କରିକି ଆମକୁ ତିନି ପୁର ଘୋଡ଼ି ଘୋଡ଼ିକି ମଧ୍ୟ କୌଣସି ଜାଗାରେ ଆମକୁ ସ୍ଥାନ ମିଳିନଥିଲା, ସୁଦର୍ଶନ ଚକ୍ର ମଗଜ ପଚ ଗୋଡ଼େଇଥିଲା। ତେଣୁ ଇଏ ପାଞ୍ଚ ଜଣ ବୈଷ୍ଣବ, ଏଙ୍କ ପାଖରୁ ବାବା ଆଉ ମିଳିବା, ଆଉ ତ୍ରାହି ମିଳିବା ସମ୍ଭବ ନୁହେଁ, ଏଙ୍କ ପାଖରୁ ଆଉ ଉଦ୍ଧାର ପାଇପାରିବାନି, ତେଣୁ ସାଙ୍ଗେ ସାଙ୍ଗେ ଏଇଠି ପଳେଇବା, ଆଉ କୁଆଡ଼େ ଯିବାନି ତାଙ୍କ ପାଖରେ। ତେଣୁ ସେ ଯମୁନା ନଦୀରୁ ସ୍ନାନ କରି ସେମାନେ ଦୌଡ଼ିକି ଭାଗ। ତେଣୁ ଏହି ପ୍ରକାର ପରିସ୍ଥିତିରୁ ସୁରକ୍ଷା ଦେଲା କିଏ? ଅଧର୍ମ ସଭାୟା ବନବାସ କୃଷ୍ଣ, ସେ ଭଗବାନ କୃଷ୍ଣ ହିଁ ସୁରକ୍ଷା ଦେଇଥିଲେ। ମୃତ୍ୟୁରେ ଅନେକ ରଥସ୍ତ କୁରୁକ୍ଷେତ୍ର ଯୁଦ୍ଧ, ଯେଉଁ ମହାଭାରତର ଯୁଦ୍ଧରେ କୌରବମାନଙ୍କ ପାଖରେ କି ପ୍ରକାର ଯୁଦ୍ଧ ବା କି ପ୍ରକାର ସୈନ୍ୟବାହିନୀ ତାଙ୍କର ନଥିଲା, ଆଉ କି ପ୍ରକାର ସୈନ୍ୟ ସେମାନଙ୍କର ନଥିଲା, କେତେ ଶକ୍ତିଶାଳୀ ସୈନ୍ୟ ନଥିଲେ, କିନ୍ତୁ କେବଳ ମାତ୍ର ସାରଥି ଥିବା ହେତୁ, ଭଗବାନ କୃଷ୍ଣ ଅର୍ଜୁନଙ୍କ ରଥରେ ପାର୍ଥ ସାରଥି ଥିବା ହେତୁ ଅର୍ଜୁନ ବିଜୟ ହେଲେ। ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବାଦିତ୍ରି ମନ। ତେଣୁ ଭଗବାନ କୃଷ୍ଣ ରଥରେ ଥିବା ହେତୁ ହିଁ ଅର୍ଜୁନ ବିଜୟୀ ହେଲେ। ତେଣୁ ସେଥିପାଇଁ ଏଇ କଥା କୁହାଯାଇଛି, ଅନେକ ମୁଦ୍ରେ ଅନେକ ରଥସ୍ତ ଦ୍ରଣସ୍ତମେ, ଶେଷରେ ଯୁଦ୍ଧ ସରିବା ପରେ ମଧ୍ୟ ଏଇ ଉତ୍ତରାଙ୍କର ଗର୍ଭକୁ ନଷ୍ଟ କରିବା ପାଇଁ ମଧ୍ୟ ଅବ୍ୟର୍ଥ ଅସ୍ତ୍ର ପ୍ରେରଣ କରୁଥିଲା ଅଶ୍ୱସ୍ତମା, କିନ୍ତୁ ତାକୁ ମଧ୍ୟ ଆପଣ ସୁରକ୍ଷା ଦେଲେ। ତେଣୁ ସେଥିପାଇଁ ମୁଁ ସେହି ବିପଦକୁ ହିଁ ସ୍ୱାଗତ କରୁଛି, ଯେତେ ବଡ଼ ବିପଦ ଆସିଛି ଆପଣ ସବୁ ବିପଦକୁ ସ୍ୱାଗତ କରିଛନ୍ତି ଏବଂ ଆପଣ ସବୁ ବିପଦକୁ ମୋତେ ରକ୍ଷା କରୁଛନ୍ତି, ତେଣୁ ମୁଁ ଚାହୁଁଛି ମୋ ଜୀବନରେ ବରାବର ବିପଦ ଆସୁଛି। ତେଣୁ ଏହି ପ୍ରକାର ଭାବରେ କୁନ୍ତୀ ଦେବୀ ଏତେ ଜଣେ ମହିଳା ମହିଳା ଥିଲେ, ତେଣୁ କୁନ୍ତୀ ସେଥିପାଇଁ ସେ ସତୀ ସ୍ତ୍ରୀମାନଙ୍କ ଭିତରେ ତାଙ୍କର ନାମ ମଧ୍ୟ ଆସୁଛି। ଯଦିଓ ଆମ ସାଧାରଣ ଦୃଷ୍ଟିରେ ଦେଖିବାକୁ ଗଲେ କୁନ୍ତୀ ଦେବୀଙ୍କର ଔରସରେ ତିନିଟି ପୁତ୍ର ନୁହନ୍ତି, କିନ୍ତୁ ପାଞ୍ଚ ସତୀ ମଧ୍ୟରେ କୁନ୍ତୀ ଦେବୀଙ୍କର ନାମ ଆସୁଛି। ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀ ମନ୍ଦୋଦରୀ ତଥା ପଞ୍ଚ କନ୍ୟା ସ୍ମରେ ନିତ୍ୟ ମହାପାତକ ନାଶନ। ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀ ଏବଂ ମନ୍ଦୋଦରୀ ଏମାନେ ଦେଖିବାକୁ ଗଲେ ସାଧାରଣତଃ ଦୃଷ୍ଟିରୁ ଦେଖିବାକୁ ଗଲେ ଏମାନେ ଆମେ ତାକୁ ଅସତୀ ବୋଲି କହିବା, କିନ୍ତୁ ପ୍ରକୃତ ପକ୍ଷେ ଏମାନେ ପ୍ରକୃତ ସତୀ ଏବଂ ଏମାନଙ୍କର ନାମ ସ୍ମରଣ କଲେ ଯାହା କୁହାଯାଏ ପାତକ ନାଶ, ବଡ଼ ବଡ଼ ପାପ ମଧ୍ୟ ଆମର ଖଣ୍ଡନ ହୋଇଯିବ। ଅହଲ୍ୟାଙ୍କୁ କିଏ ଆସିଥିଲେ ତାଙ୍କର ସତୀତ୍ୱ ଗ୍ରହଣ କରିବା ପାଇଁ? ଇନ୍ଦ୍ର ଆସିଥିଲେ, କେଉଁ ବେଶରେ? ତାଙ୍କ ସ୍ୱାମୀଙ୍କର ବେଶରେ ଆସିଥିଲେ, ଗୌତମ ଋଷିଙ୍କ ବେଶରେ ଆସିଥିଲେ। ଅହଲ୍ୟା ତାକୁ ଜାଣିନଥିଲେ ଏବଂ ସ୍ୱାମୀ ଆସିଥିବା ହେତୁ ତାଙ୍କୁ ତାଙ୍କ ଶରୀର ପ୍ରଦାନ କଲେ, ଯାହାଫଳରେ ଗୌତମ କ୍ରୁଦ୍ଧ ହୋଇକି ତାଙ୍କୁ ଅଭିଶାପ ଦେଇଥିଲେ ପାଷାଣ ହେଇଯିବା ପାଇଁ। ଏବଂ ପାଷାଣ ହେଇଗଲା ପରେ ତାପରେ କିଏ ତାଙ୍କୁ ଉଦ୍ଧାର କଲେ? ରାମଚନ୍ଦ୍ର ଆମର ବଧିର ନୁହଁ ବୀର ବହିଲା ତୁ ଧୀବର ଶୁଣିଲିଣି ପଥରେ ପଥର ଅବଳା ବାଲିପଡ଼ି ତୋଚରଣୁ ଆଶଙ୍କା ଉପଜୟଣୁ ନୌକା ନାୟିକା ହେଲେ ବୁଡ଼ିବ ଭଳା ଦ୍ୱିତୀୟ ମୋ ପୋଷେ କୁଟୁମ୍ବ ବସାଇ ନ ଦେବି ନାବ ନ ଧୋଇ ପାଦ ବଢ଼ାଇ ଦେଲେ ପୟର ଭାବଗ୍ରାହୀ ରଘୁବୀର ପୟରେ ଖ୍ୟାଳିତ କରି ବସନ ପୋଛି ବ୍ରହ୍ମାର ଧୌତ ଯେ ପଦ ନୁହିଛି ଶିବ ବିଷାଦ ସେ ଚରଣାମୃତ ପାନକୁ ଇଚ୍ଛି ବିଜ୍ଞାନୀ କୈବର୍ତ୍ତ ଧୋଇଲା ବିଶ୍ୱେ ପତିତ ପାବନ ନାମ ପ୍ରକୃତ ପକ୍ଷେ କୈବର୍ତ୍ତ କେତେ ଭାଗ୍ୟବାନ ସେ ଶୁଣିଛି ଯେ ଏଇ ପାଦର ଧୂଳି ବାଜିକି ଗୋଟେ ପାଷାଣଟା ସ୍ତ୍ରୀରେ ପରିଣତ ହେଇଗଲା ତେଣୁ ମୋର ନୌକା ଯଦି ଗୋଟେ ନାୟିକାରେ ପରିଣତ ହେଇଯାଏ ଗୋଟେ ନୌକା ଯଦି ଗୋଟେ ସ୍ତ୍ରୀ ରୂପରେ ପରିଣତ ହେଇଯିବ ତାହେଲେ ମୋର ତ ଗୋଟିଏ ସ୍ତ୍ରୀ ଅଛି ମୁଁ ସମ୍ଭାଳିପାରୁନି ଏଇ ଦୁଇଟା ସ୍ତ୍ରୀ ହେଇଗଲେ ତମେ ସମ୍ଭାଳିକି ପ୍ରକୃତ ପକ୍ଷେ ଏଇ କୈବର୍ତ୍ତ ମହାଭାଗ୍ୟବାନ ଏବଂ କୈବର୍ତ୍ତ ବହୁତ ଚତୁର ଥିଲା ସେ ଚାହୁଁଥିଲା କେମିତି ରାମଚନ୍ଦ୍ର ମହାପ୍ରଭୁଙ୍କ ପାଦ ଧୃତ କରିବା ପାଇଁ ତେଣୁ ସେ ସୁଯୋଗ ଭଗବାନ ମହାପ୍ରଭୁ ତାଙ୍କୁ ରାମଚନ୍ଦ୍ର ମହାପ୍ରଭୁ ତାଙ୍କୁ ପ୍ରଦାନ କଲେ ତେଣୁ ସେ କଥା ଏଠାରେ କୁହାଯାଇଛି ଯେ ପ୍ରକୃତ ପକ୍ଷେ ସେ ଅହଲ୍ୟା ସତୀ ସ୍ତ୍ରୀ ହେଇଥିବା ହେତୁ ରାମଚନ୍ଦ୍ରଙ୍କର ପାଦର ଧୂଳି ସେ ପ୍ରାପ୍ତ ହେଇପାରିଲା ଏବଂ ଦ୍ରୌପଦୀଙ୍କ କଥା କୁହାଯାଇଛି ଦ୍ରୌପଦୀଙ୍କର ପାଞ୍ଚ ପତି ଏବଂ ସେ କାହା ଆଦେଶରେ ସେ ପାଞ୍ଚ ପତିଙ୍କୁ ବରଣ କଲେ କୁନ୍ତୀଦେବୀଙ୍କର ଆଦେଶରେ ଏବଂ ଭଗବାନ କୃଷ୍ଣଙ୍କର ମଧ୍ୟ ଅନୁରୋଧ ତେଣୁ ତାଙ୍କ ଅନୁରୋଧକୁ ରକ୍ଷା କରି ଦ୍ରୌପଦୀ ପାଞ୍ଚ ପତିଙ୍କୁ ବରଣ କଲେ ଯେଉଁଥିପାଇଁ ସିଏ ହେଉଛନ୍ତି ସତୀ ଭଗବାନଙ୍କର ଅନୁରୋଧକୁ ସେ ରକ୍ଷା କରିଛନ୍ତି କାରଣ ଦ୍ରୌପଦୀ ଚାହିଁଥିଲେ ଯେ ମୋର ସ୍ୱାମୀ ଯିଏ ହେବ ସେ ଏକାଧାରରେ ଜଣେ ଧର୍ମ ଧାର୍ମିକ ହେଇଥିବେ ଏବଂ ଧନୁର୍ଦ୍ଧାରୀ ହେଇଥିବେ ଏବଂ ବଳଶାଳୀ ହେଇଥିବେ ଦେଖିବାକୁ ସୁନ୍ଦର ହେଇଥିବେ ଜ୍ଞାନୀ ହେଇଥିବେ ଏସବୁ ଏକା ଜଣଙ୍କ ପକ୍ଷରେ ସମ୍ଭବ ନୁହେଁ ଏକମାତ୍ର ସମ୍ଭବ ଭଗବାନଙ୍କ ପାଇଁ ଭଗବାନ ତ ଦ୍ରୌପଦୀଙ୍କୁ ଗ୍ରହଣ କରିପାରିବେ ନାହିଁ ସେ ତାଙ୍କର ସଖା ହିସାବରେ ତେଣୁ ସେ କହିଥିଲେ ଠିକ୍ ଅଛି ଏଇ ଯେଉଁ ପାଞ୍ଚ ଜଣ ତୁମେ ଏଇ ତୁମର ପାଣ୍ଡବ ଯିଏ ହେଉଛନ୍ତି ପାଞ୍ଚ ଜଣ ସେମାନେ ଜଣେ ଜଣେ ହେଉଛନ୍ତି ଗୋଟେ ଗୋଟେ ଜଣେ ଧର୍ମରାଜ ହେଲେ ଜଣେ ଧନୁର୍ଦ୍ଧାରୀ ଆଉ ଜଣେ ଶକ୍ତିଶାଳୀ ଜଣେ ଦେଖିବାକୁ ସୁନ୍ଦର ଜଣେ ଜ୍ଞାନୀ ତେଣୁ ଏଇ ପାଞ୍ଚ ଜଣଙ୍କୁ ତୁମେ ବରଣ କର ଯଦିଓ ତୁମେ ଅର୍ଜୁନଙ୍କୁ ବରଣ କରିଛ ତୁମେ ସ୍ୱୟଂବର ସଭାରେ ଅର୍ଜୁନଙ୍କୁ ବରଣ କରିଛ କିନ୍ତୁ ତୁମେ ଏଇ ପାଣ୍ଡବ ପାଞ୍ଚ ବରଣ କର କାରଣ ତୁମେ ଚାହିଁଥିଲ ଗୋଟେ ଜନ୍ମରେ ଏଇ ପ୍ରକାର ଏକ ପତି ପାଇବା ପାଇଁ ତେଣୁ ସେ ପାଞ୍ଚ ପତି ତୁମେ ତାଙ୍କୁ ଗ୍ରହଣ କର ତେଣୁ ଭଗବାନ କୃଷ୍ଣଙ୍କର ଆଦେଶକୁ ରକ୍ଷା କରୁଥିବା ହେତୁ ତାଙ୍କର ଅନୁରୋଧକୁ ରକ୍ଷା କରୁଥିବା ହେତୁ ସେ ସତୀମାନଙ୍କ ଭିତରେ ଆସୁଛନ୍ତି ଦ୍ରୌପଦୀ ତାରା ତାରା ହେଉଛନ୍ତି କାହାର ପତ୍ନୀ ବାଳୀଙ୍କର ପତ୍ନୀ ଏବଂ ବାଳୀ ଯେତେବେଳେ ମୃତ୍ୟୁବରଣ କଲେ ରାମଚନ୍ଦ୍ର ମହାପ୍ରଭୁଙ୍କର ହସ୍ତରେ ସେତେବେଳେ ରାମଚନ୍ଦ୍ର ମହାପ୍ରଭୁ ତାରାଙ୍କୁ ଅନୁରୋଧ କରିଥିଲେ କାରଣ ତାରା ସେତେବେଳେ ଚାହୁଁଥିଲେ ବାଳୀଙ୍କର ଚିତାଗ୍ନିରେ ନିଜକୁ ଝାସ ଦେବା ପାଇଁ ସେତେବେଳେ ରାମଚନ୍ଦ୍ର ମହାପ୍ରଭୁ କହିଲେ ନାଇଁ ନାଇଁ ତୁମେ ସୁଗ୍ରୀବଙ୍କର ଆନୁଗତ୍ୟ ସ୍ୱୀକାର କର କାରଣ ସୁଗ୍ରୀବ ହେଉଛନ୍ତି ଭକ୍ତ ଆଉ ସୁଗ୍ରୀବଙ୍କର ମିତ୍ରତା ରକ୍ଷା କରୁଛନ୍ତି ରାମଚନ୍ଦ୍ର ମହାପ୍ରଭୁ ଏବଂ ତାଙ୍କର ମିତ୍ରତାକୁ ଗ୍ରହଣ କରିକି ସେ ଲଙ୍କାକୁ ବିଜୟ କଲେ ତେଣୁ ସେଥିପାଇଁ ସେ କହିଲେ ଯେ ତୁମେ ସୁଗ୍ରୀବଙ୍କ ଆନୁଗତ୍ୟ ଏବଂ ଅଙ୍ଗଦକୁ ସୁରକ୍ଷା ଦେବା ପାଇଁ ତୁମର ଦାୟିତ୍ୱ ଅଙ୍ଗଦ ଥିଲେ ବାଳୀଙ୍କର ପୁତ୍ର ତେଣୁ ଅଙ୍ଗଦକୁ ସୁରକ୍ଷା ଦେବା ପାଇଁ ତୁମକୁ ବଞ୍ଚି ରହିବା ପାଇଁ ପଡ଼ିବ ତୁମେ କୌଣସି ପ୍ରକାର ଚିତାଗ୍ନିରେ ଝାସ ଦେଇପାରିବନି ତେଣୁ ତାଙ୍କର ଅନୁରୋଧକୁ ରାମଚନ୍ଦ୍ର ମହାପ୍ରଭୁଙ୍କ ଅନୁରୋଧ ରକ୍ଷା କରୁଥିବା ହେତୁ ତାରାଙ୍କୁ ମଧ୍ୟ ସତୀ ବୋଲି ଗ୍ରହଣ କରାଯାଇଛି ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀଙ୍କ କଥା ଆମେ ତ ଶୁଣିଲେ କିଭଳି ଭାବରେ କୁନ୍ତୀଙ୍କର ଚରିତ୍ର ତେଣୁ କୁନ୍ତୀ ଯେତେବେଳେ ତାଙ୍କର ପାଣ୍ଡୁଙ୍କର ଅଭିଶାପ ଥିଲା ତା ପାଣ୍ଡୁ ଗୋଟିଏ ଋଷି ଏବଂ ପତ୍ନୀଙ୍କୁ ମୃଗ ଏବଂ ମୃଗୀ ଅବସ୍ଥାରେ ତାଙ୍କୁ ସରଯୋଗୀଥିଲେ ଯାହାଫଳରେ ସେମାନେ ମୃତ୍ୟୁବରଣ କରିଥିଲେ ଏବଂ ତାଙ୍କୁ ଅଭିଶାପ ଦେଇଥିଲେ ଯେ ଆମେ ଯେଉଁ ପ୍ରକାର ଭାବରେ ଆମେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ରକ୍ଷା କରୁଥିଲୁ ଏ ମୃଗ ବେଶରେ ସେଇଭଳି ଭାବରେ ତୁମେ ଯଦି ତୁମ ସ୍ତ୍ରୀଙ୍କ ସହିତ ସମ୍ପର୍କ ରକ୍ଷା କରିବ ଯେତେବେଳେ ତୁମେ ମଧ୍ୟ ସେହି ପ୍ରକାର ଭାବରେ ମୃତ୍ୟୁବରଣ କରିବ କାରଣ ଆମକୁ ସେଇଭଳି ଭାବରେ ତୁମେ ମାରିଦେବ ତେଣୁ ସେଥିପାଇଁ ଆମେ ଅଭିଶାପ ଦେଉଛୁ ତୁମେ ଯେତେବେଳେ ତୁମ ସ୍ତ୍ରୀ ସହିତ ସେହି ପ୍ରକାର ସମ୍ପର୍କ ରକ୍ଷା କରିବ ସେତେବେଳେ ତୁମେ ମଧ୍ୟ ମୃତ୍ୟୁବରଣ କରିବ ସେଥିପାଇଁ କୁନ୍ତୀ ଆଉ ମାଦ୍ରୀଙ୍କ ସହିତ ପାଣ୍ଡୁଙ୍କର କୌଣସି ପ୍ରକାର ସମ୍ପର୍କ ଶାରୀରିକ ସମ୍ପର୍କ ନଥିଲା ସେଥିପାଇଁ ସଂସାର ରକ୍ଷା କରିବା ପାଇଁ ପରିବାରକୁ ରକ୍ଷା କରିବା ପାଇଁ ପାଣ୍ଡୁ ଅନୁରୋଧ କଲେ କୁନ୍ତୀଙ୍କୁ ଯେ ତୁମେ ଗୋଟିଏ ଯେଉଁ ମାଳା ପ୍ରାପ୍ତ ହେଇଛ ଦୁର୍ଗା ସରସ୍ୱତୀଙ୍କଠାରୁ ପାଇଥିଲେ ସେ ମାଳା ଯେଉଁ ପ୍ରାପ୍ତ ହେଇଛ ଯେଉଁ ମାଳାକୁ ଧାରଣ କଲେ ଯେଉଁ ଯାହାଙ୍କୁ ଚିନ୍ତା କରିବ ସେ ଆସି ପହଞ୍ଚିବ ଯେମିତି ସୂର୍ଯ୍ୟଦେବଙ୍କୁ ଚିନ୍ତା କରିକି କୌତୁହଳ ବଶତଃ କର୍ଣ୍ଣ ଜନ୍ମ ହେଲେ ସେ ପ୍ରକାର ଭାବରେ ତୁମେ ବର୍ତ୍ତମାନ ବିଭିନ୍ନ ଦେବତାମାନଙ୍କୁ ଚିନ୍ତା କରି ତାଙ୍କ ଓରସରେ ଗୋଟେ ଗୋଟେ ପୁତ୍ର ତୁମେ ପ୍ରାପ୍ତ ହେବ କାରଣ ତୁମକୁ ସନ୍ତାନ ଦରକାର ଆବଶ୍ୟକତା ଅଛି ତେଣୁ ସେ ଆହ୍ୱାନ କରିଥିଲେ ପ୍ରାର୍ଥନା କରିଥିଲେ ଯେଉଁଥିପାଇଁ ଧର୍ମରାଜ ଇନ୍ଦ୍ରଦେବ ଏବଂ ବାୟୁଦେବ ଆଉ ନକୁଳ ସହଦେବ ଅଶ୍ୱିନୀ କୁମାରଙ୍କର ଯେଉଁ ପୁତ୍ର ଏମାନେ ସମସ୍ତେ ଜନ୍ମଗ୍ରହଣ କରିଛନ୍ତି ଯେ ପ୍ରକୃତ ପକ୍ଷେ ପାଣ୍ଡୁ ତାଙ୍କର ପିତା ନଥିଲେ କିନ୍ତୁ ପାଣ୍ଡୁଙ୍କର ଅନୁରୋଧକୁ ରକ୍ଷା କରି ଇଏ ତାହା କରିଥିବା ହେତୁ କୁନ୍ତୀଙ୍କର ମଧ୍ୟ ସତୀ ବୋଲି ଗ୍ରହଣ କରାଯାଇଛି ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀ ମନ୍ଦୋଦରୀ ହେଉଛନ୍ତି ରାବଣଙ୍କର ପତ୍ନୀ। ତେଣୁ ରାବଣଙ୍କର ମୃତ୍ୟୁବରଣ କଲାପରେ ମଧ୍ୟ ମନ୍ଦୋଦରି ଥିଲେ ସତୀ ସ୍ତ୍ରୀ, ସେ ଚାହିଁଥିଲେ ମଧ୍ୟ ରାବଣଙ୍କର ଚିତାଗ୍ନିରେ ଝାସ ଦେବା ପାଇଁ, କିନ୍ତୁ ରାମଚନ୍ଦ୍ର ମହାପ୍ରଭୁ ତାଙ୍କୁ ଧାରଣ କଲେ, କହିଲେ ତୁମେ ବର୍ତ୍ତମାନ କାହାର ଆନୁଗତ୍ୟ ସ୍ୱୀକାର କର ବିଭୀଷଣ। ତେଣୁ ବିଭୀଷଣ ହେଉଛନ୍ତି ଭକ୍ତ, ତେଣୁ ବିଭୀଷଣ ହେଉଛନ୍ତି ଭକ୍ତ, ବିଭୀଷଣଙ୍କ ଆନୁଗତ୍ୟ ସ୍ୱୀକାର କରି ତୁମେ ରୁହ, ଏବଂ ତାହା ସେଇ ଅନୁରୋଧକୁ ସେ ରକ୍ଷା କରିଥିବା ହେତୁ ମନ୍ଦୋଦରି ତାଙ୍କୁ ମଧ୍ୟ ସତୀ ସ୍ତ୍ରୀ ହିସାବରେ ଗ୍ରହଣ କରାଯାଇଛି। ତେଣୁ ଆମର କହିବାର ତାତ୍ପର୍ଯ୍ୟ ହେଉଛି ଯେ ବର୍ତ୍ତମାନ କଳିଯୁଗରେ ତ ପାତିପତ୍ର ଧର୍ମ କେହି ପାଳନ କରୁନାହାନ୍ତି, ତେଣୁ ବର୍ତ୍ତମାନ ସତୀଦାହ ପ୍ରଥା ଉଠିଯାଇଛି, କାରଣ ବାଧ୍ୟବାଧକତା ଭାବରେ ସ୍ୱାମୀ ଚାଲିଗଲା ପରେ ଆଉ ଚିତାଗ୍ନିରେ ଧାସ ଦେବା ପାଇଁ କେହି ଇଚ୍ଛା ପ୍ରକାଶ କରିବ ନାହିଁ, ଏ ପ୍ରକାର ମନୋବୃତ୍ତି ବର୍ତ୍ତମାନ ହେଇଛି। କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କର ଯେଉଁ ଶିକ୍ଷା, ଚୈତନ୍ୟ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ଗ୍ରହଣ କଲେ ସେତେବେଳେ ତାଙ୍କର ଯେଉଁ ପତ୍ନୀ ଥିଲେ ବିଷ୍ଣୁପ୍ରିୟା ଏବଂ ମାତା ଶଚୀ ଦେବୀ, ସେ ତାଙ୍କୁ କ'ଣ କହିଥିଲେ ଯେ ତୁମେ ପୁତ୍ର କୃଷ୍ଣଙ୍କ ପୁତ୍ର ରୂପରେ ଜ୍ଞାନ କର ମାଆଙ୍କୁ କହିଲେ, ଏବଂ ତାଙ୍କର ପତ୍ନୀ ବିଷ୍ଣୁପ୍ରିୟାଙ୍କୁ କହିଲେ ତୁମେ କୃଷ୍ଣଙ୍କ ପତି ରୂପରେ ଜ୍ଞାନ କର। ତେଣୁ ଏହି ପ୍ରକାର ଭାବରେ ସ୍ୱାମୀ ଚାଲିଗଲେ ମଧ୍ୟ ଚିତାଗ୍ନିରେ ଝାସ ନ ଦେଇକି ମଧ୍ୟ ଆମେ ଯଦି ସେହି ପ୍ରକାର ମନୋବୃତ୍ତିକୁ ନିଜ ମନରେ ଆଶ୍ରୟ ଦେବା ତାହେଲେ ଚିତାଗ୍ନିରେ ଝାସ ଦେବାର କୌଣସି ଆବଶ୍ୟକତା ନାହିଁ। କୃଷ୍ଣ ହେଉଛନ୍ତି ଆମର ନିତ୍ୟ ପତି, ଇଏ ଆମର ଅନିତ୍ୟ ପତି, ଯେଉଁମାନେ ଆମେ ବର୍ତ୍ତମାନ ଆମେ ଗ୍ରହଣ କରୁଛୁ ଅନିତ୍ୟ ପତି ବା ପତ୍ନୀ ରୂପରେ ଏମାନେ ଆସୁଛନ୍ତି, କିନ୍ତୁ ଆମର ନିତ୍ୟ ପତି ରୂପରେ ସିଏ ହେଉଛନ୍ତି ଭଗବାନ କୃଷ୍ଣ, ସିଏ ହେଉଛନ୍ତି ଆମର ନିତ୍ୟ ପତି, ସେହି ସେ ପରମ ବନ୍ଧୁ, ସେହି ପିତାମାତା ଶ୍ରୀକୃଷ୍ଣ ଚରଣ ଯେଇ ପ୍ରେମ ଭକ୍ତି ଦାତା, ସକଳ ଜନ୍ମେ ପିତାମାତା ସବେ ଏହି ପାଏ କୃଷ୍ଣ ଗୁରୁ ନାହିଁ ମିଳେ ଭଜେ, କିନାରୀ ପୁରୁଷ ଆର୍ କେବା କାଳ ପତି ଶ୍ରୀକୃଷ୍ଣ ଚରଣ ଦିନୁ ନାହିଁ ଆନୁଗତି। ଇଏ ହେଉଛନ୍ତି ଆମର ନିତ୍ୟ ପତି, ତେଣୁ ସିଏ ଅନିତ୍ୟ ପତି ଚାଲିଯିବେ, ଆଜି ଆସିଛନ୍ତି ସେ ନିଶ୍ଚିତ ଭାବରେ ଅନିତ୍ୟ ପୁତ୍ର, ସେ ଆଜି ଆସିଛନ୍ତି ଚାଲିଯିବେ, କିନ୍ତୁ ନିତ୍ୟ ପତି ବା ନିତ୍ୟ ପୁତ୍ର ହିସାବରେ ଭଗବାନ କୃଷ୍ଣ ଅଛନ୍ତି। ତେଣୁ ତାଙ୍କୁ ଯଦି ଆମେ ମନ ଭିତରେ ଆମେ ଧାରଣ କଲୁ ବା ମନ ଭିତରେ ତାଙ୍କୁ ଗ୍ରହଣ କଲୁ ତାହେଲେ ତାଙ୍କ ଉଦ୍ଦେଶ୍ୟରେ ଆମର ସବୁକିଛି କାର୍ଯ୍ୟ ରହିବା ଉଚିତ। ବିଷ୍ଣୁପ୍ରିୟାଙ୍କର ପାଇଁ ବିଷ୍ଣୁପ୍ରିୟା ଯେତେବେଳେ ପଚାରିଲେ ମହାପ୍ରଭୁଙ୍କୁ ଯେ ଆପଣ ତ ଚାଲିଯିବେ ସନ୍ନ୍ୟାସ ଗ୍ରହଣ କରିକି, ତେଣୁ ଆପଣ ସନ୍ନ୍ୟାସ ଗ୍ରହଣ କଲେ ମାନେ ମୋ ପାଇଁ ଆପଣ ମୃତ୍ୟୁବରଣ କରିବା ସହିତ ସମାନ, ତେଣୁ ଆପଣ ତ ସନ୍ନ୍ୟାସ ଗ୍ରହଣ କଲା ମାନେ ମୋ ସହିତ ଆଉ ଆପଣଙ୍କ ସହିତ ସାକ୍ଷାତ ହେବ ନାହିଁ, କାରଣ ସନ୍ନ୍ୟାସର ସ୍ତ୍ରୀ ଦର୍ଶନ ହେଉଛି ନିଷିଦ୍ଧ, ନାହିଁ ସନ୍ନ୍ୟାସୀ ସ୍ତ୍ରୀ କେବେ ତ ଦର୍ଶନ କରିପାରିବ ନାହିଁ, ତେଣୁ ମୋର କ'ଣ କରିଦେବ ମୁଁ କ'ଣ କରିବି। ସେଠି ମହାପ୍ରଭୁ ତ କହିଥାନ୍ତି ତୁମେ ଚିତାଗ୍ନିରେ ରହିବା, ତୁମେ ମୃତ୍ୟୁବରଣ କର ବା ମୋ ଚାଲିଗଲା ପରେ ତୁମେ ମୋ ସ୍ୱାମୀ ବା ମୋର ଚିତାଗ୍ନିରେ, ସେ କହିଛନ୍ତି ତୁମେ ଭଗବାନ କୃଷ୍ଣଙ୍କୁ ପତି ରୂପରେ ଜ୍ଞାନ କର, ତୁମର ସିଏ ହେଉଛନ୍ତି ପତି ଏବଂ ତାଙ୍କ ଉଦ୍ଦେଶ୍ୟରେ ତୁମର ସମସ୍ତ ଜୀବନକୁ ଉତ୍ସର୍ଗ କର, ଇଏ ହେଉଛି ଆମମାନଙ୍କ ପାଇଁ ଉପଦେଶ। ତେଣୁ ସେ କହିଲେ ଯେ ପ୍ରତ୍ୟେକ ଦିନ ତୁମେ ଭଗବାନଙ୍କର ଦିବ୍ୟ ନାମ ଜପ କର, ଏବଂ ସେ ଯେତିକି ନାମ ଜପ କରିବ ସେତିକି ଚାଉଳ, ଗୋଟେ ଦିନ ତୁମେ ଗୋଟିଏ ମାଳ ଜପ କଲ ସେଠି ଗୋଟିଏ ଚାଉଳ ରଖିବ, ଆଉ ଗୋଟେ ମାଳ ଜପ କଲେ ଗୋଟିଏ ଚାଉଳ ରଖିବ, ଏମିତି ଯେତେ ମାଳ ଜପ କରୁଛି ଦିନ ସାରା ସେତିକି ଚାଉଳ ସଂଗ୍ରହ କରିବ, ଏବଂ ସେ ଚାଉଳକୁ ତୁମେ ରୋଷେଇ କରିବ ଏବଂ ତାହାକୁ ଭୋଗ ଲଗେଇବ ଭଗବାନ ପାଖରେ, ଏବଂ ତାହାକୁ ତୁମେ ଗ୍ରହଣ କରିବ ଏବଂ ସର୍ବଦା ହିଁ ଭଗବାନଙ୍କ ଦିବ୍ୟ ନାମ କୀର୍ତ୍ତନ କର ଏବଂ ଭକ୍ତମାନଙ୍କର ସେବା କର, ଯେଉଁମାନେ କୃଷ୍ଣଙ୍କର ଭକ୍ତ ସେମାନଙ୍କର ସେବାରେ ନିଜ ଜୀବନକୁ ଉତ୍ସର୍ଗ କର, ଏଇ ହେଉଛି ତୁମମାନଙ୍କ ପାଇଁ ତୁମର କର୍ତ୍ତବ୍ୟ ଏବଂ ତାହାକୁ ବିଷ୍ଣୁପ୍ରିୟା ଗ୍ରହଣ କର। ଏଇ ହେଉଛି ପ୍ରକୃତ ପକ୍ଷେ ଆଜିର ସମାଜର ଯେଉଁ ପତ୍ନୀଙ୍କ ମାନଙ୍କ ପାଇଁ ଏହି ହେଉଛି ଉପଦେଶ, କିନ୍ତୁ ପ୍ରକୃତ ପକ୍ଷେ ସ୍ତ୍ରୀମାନେ ସ୍ୱାମୀ ଚାଲିଗଲା ପରେ ସ୍ୱାମୀ ଥାଉଁ ଥାଉଁ ତ ଅନ୍ୟ ଏକ ପତି ଗ୍ରହଣ କରୁଛନ୍ତି, ଆଉ ତ ସ୍ୱାମୀ ଚାଲିଗଲା ପରେ ସେମାନେ କ'ଣ ଭାବରେ ଜୀବନଯାପନ କରିବେ ସେଟା ତ ପର, କିନ୍ତୁ ସ୍ୱାମୀ ଥାଉଁ ଥାଉଁ ଆଉ ଜଣେ ପତିକୁ ମଧ୍ୟ ଗ୍ରହଣ କରାଯାଇପାରୁଛି, ଯେମିତି ପାଶ୍ଚାତ୍ୟ ଦେଶର ଶିକ୍ଷା ସଭ୍ୟତା ବର୍ତ୍ତମାନ ପ୍ରବେଶ କରୁଛି, ତେଣୁ ସେଥିପାଇଁ ଏହି ଶିକ୍ଷା ଆମମାନଙ୍କ ପାଇଁ ରହିଛି। ଯେ କୁନ୍ତୀ ଦେବୀ କିଭଳି ଭାବରେ ଜୀବନ ଧାରଣ କଲେ ଏବଂ ତାଙ୍କର ପିଲାମାନଙ୍କୁ କିଭଳି ଭାବରେ ସେ ତାଙ୍କୁ ସୁରକ୍ଷା ଦେଇଛନ୍ତି ଏବଂ ଭଗବାନ କୃଷ୍ଣଙ୍କୁ ତାଙ୍କୁ କିଭଳି ଭାବରେ ସବୁ ବିପଦରେ ସ୍ମରଣ କରିଛନ୍ତି, ସେହି ପ୍ରକାର ଭାବରେ ଆଜିର ସମାଜରେ ତାହାକୁ ଯଦି ଆମେମାନେ ଜୀବନରେ ଗ୍ରହଣ କରିପାରିବା, କାରଣ ଆମ ଜୀବନରେ ନିଶ୍ଚିତ ଭାବରେ ବିପଦ ଆସିବ, ପ୍ରଜଞ୍ଜା ଆସିବ, ପ୍ରତିବନ୍ଧକ ଆସିବ, ଏବଂ ସେସବୁ ବିପଦର ମୁକାବିଲା କରିବା ପାଇଁ ଆମେ ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହେବା, ଏହା ହେଉଛି ଆମ ଜୀବନର କର୍ତ୍ତବ୍ୟ। ପ୍ରଭୁପାଦ ମହାରାଜଙ୍କୁ ସେହି ପ୍ରକାର ଭାବରେ ପ୍ରଶ୍ନ ପଚରାଯାଇଥିଲା ବିଦେଶରେ, ଯେତେବେଳେ ବିଦେଶ ଯାଇଥିଲେ ଏଇ ସ୍ତ୍ରୀମାନେ ଯେଉଁ ପ୍ରକାର ଭାବରେ ସେମାନେ ସ୍ୱାଧୀନତା ସେମାନେ କହୁଛନ୍ତି, ଆମେ ସ୍ୱାଧୀନତା ଚାହୁଁଛୁ, ଆମେ ଇଣ୍ଡିପେଣ୍ଡେଣ୍ଟ ହେବା ପାଇଁ ଚାହୁଁଛୁ, ଆମେ ସ୍ୱାମୀର ପୁରୁଷର ଆନୁଗତ୍ୟ ସ୍ୱୀକାର କରିବା ପାଇଁ ଆମେ ଚାହୁଁନା, ସେତେବେଳେ ପ୍ରଭୁପାଦ ମହାରାଜ ତାଙ୍କୁ ଏକ ଉତ୍ତର ଦେଇଥିଲେ, ସୁନ୍ଦର ଉତ୍ତର। ସେ କହିଲେ ଦେଖ, ତୁମେ କହୁଛ ତୁମେ ସ୍ୱାଧୀନତା ଚାହୁଁଛ, ତୁମେ ଆତ୍ମନିର୍ଭରଶୀଳ ହେବା ପାଇଁ ଚାହୁଁଛ, କିନ୍ତୁ ପ୍ରକୃତ ପକ୍ଷେ ତୁମେ ବୋକା, ସ୍ତ୍ରୀ ଲୋକମାନଙ୍କ ସହିତ ତୁମେ ବୋକା, କାହିଁକି ନା ତୁମେ ଚାହୁଁଛ ତୁମେ ଗୋଟିଏ ପୁରୁଷ ଆନୁଗତ୍ୟରେ ନ ସ୍ୱୀକାର କରି ତୁମେ ଏମିତି ପାଞ୍ଚଟା ଦଶଟା ପୁରୁଷଙ୍କ ଆନୁଗତ୍ୟ ସ୍ୱୀକାର କରିବା ପାଇଁ, କାରଣ ଆଜି ବିବାହ କରିଛ ତାକୁ ଡାଇଭର୍ସ କରି ଆଉ ଗୋଟେ ପୁରୁଷ ଗ୍ରହଣ କରିବ, କାଲି ବିବାହ କରିଛ ଆଉ ଗୋଟେ ପୁରୁଷ ତାକୁ ଡାଇଭର୍ସ କରି ଆଉ ଗୋଟେ ପୁରୁଷ ଗ୍ରହଣ କରିବ, ଏ ପ୍ରକାର ଭାବରେ ତାଙ୍କ ସହିତ ସମ୍ପର୍କ ରକ୍ଷା କରି ଯେଉଁ ପୁତ୍ର ସନ୍ତାନ ବା କନ୍ୟା ସନ୍ତାନ ଜନ୍ମ ହେବେ ସେମାନେ ତୁମରି ଦାୟିତ୍ୱରେ ଛାଡ଼ିଦେଇ ଚାଲିଯିବେ, ସେମାନେ ତୁମ ସଙ୍ଗେ ସମ୍ପର୍କ ରକ୍ଷା କରିବେ ଏବଂ ତାପରେ ସେମାନେ ପୁତ୍ର କନ୍ୟା ସନ୍ତାନ ହେଲା ପରେ ତୁମକୁ ଛାଡ଼ି ପଳେଇବେ ଏବଂ ପୁତ୍ର କନ୍ୟା ଦାୟିତ୍ୱଟା କିଏ ନବ, ତୁମେ ହିଁ ନବ ନା ସେମାନେ ନେବେ? ତୁମେ ହିଁ ନଉଛ ଏବଂ ତୁମେ ସେମାନଙ୍କର ଦାୟିତ୍ୱ ଗ୍ରହଣ କଲ, ସେମାନେ ତୁମକୁ ଛାଡ଼ିଦେଲେ, ତୁମ ଉପଭୋଗ କଲେ, ତୁମକୁ ଛାଡ଼ିଦେଇ ପଳେଇଲେ। ଦେଖ ଭାରତୀୟ ନାରୀ ସେମାନେ କେତେ ସେମାନେ ତାଙ୍କର ପତିଙ୍କର ଆନୁଗତ୍ୟ ସ୍ୱୀକାର କରୁଛନ୍ତି ଏବଂ ଜୀବନ ସାରା ସେ ଗୋଟିଏ ପତିକୁ ଗ୍ରହଣ କରୁଛନ୍ତି ଏବଂ ଯେତେ ପୁତ୍ର କନ୍ୟା ତାଙ୍କର ଜନ୍ମ ହେଉଛି ସେମାନଙ୍କର ଦାୟିତ୍ୱ କିଏ ଗ୍ରହଣ କରୁଛି? ତାଙ୍କର ପତି ଗ୍ରହଣ କରୁଛନ୍ତି, ପିତା ହିଁ ଗ୍ରହଣ କରୁଛନ୍ତି ଏବଂ ଇଏ ହେଉଛି ଫ୍ୟାମିଲି ଲାଇଫ। ତେଣୁ ସେଥିପାଇଁ ସେମାନେ ଆସିକି ଆଶ୍ଚର୍ଯ୍ୟ ହୁଅନ୍ତି ଯେ ସେମାନେ ପଚାରନ୍ତି, ତୁମେ 25 ବର୍ଷ 30 ବର୍ଷ କାଳ ଯଦି ସ୍ୱାମୀ ସ୍ତ୍ରୀ ଭାବରେ ଜୀବନଯାପନ କରୁଛ, ଆମ ଜୀବନଯାପନ ତ ଆଉ ପିଲା ଖେଳନା ହୋଇ। ସେମାନେ ବହୁତ ଆଶ୍ଚର୍ଯ୍ୟ ହୁଅନ୍ତି ଏବଂ ବହୁତ ଆନନ୍ଦିତ ମଧ୍ୟ ହୁଅନ୍ତି ଏବଂ ଆମର ସଂସ୍କୃତିକୁ ଗ୍ରହଣ କରିବା ପାଇଁ ସେମାନେ ପ୍ରକୃତ ଭାବେ ଶିକ୍ଷା କରିବାକୁ ଆସୁଛନ୍ତି। ତେଣୁ ଆମେ ବର୍ତ୍ତମାନ ସେ ପାଶ୍ଚାତ୍ୟ ସଂସ୍କୃତିକୁ କିଭଳି ଭାବରେ ଆମେ ଅନ୍ଧ ଭାବରେ ଅନୁକରଣ କରୁଛୁ, ଆମର ବର୍ତ୍ତମାନ ଆମ ସଂସ୍କୃତିକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତି ନୁହଁ। ବର୍ତ୍ତମାନ ସେଥିପାଇଁ କେତେ ଡାଇଭର୍ସ ଆମର କୋର୍ଟର ଲ ନାହିଁ ବା ବିଚ୍ଛେଦଟା ଆମର କୋର୍ଟର ଲ ନାହିଁ, କିନ୍ତୁ ବର୍ତ୍ତମାନ ସେ ଡାଇଭର୍ସଟା ବହୁତ କେସ୍ ହେଉଛି। ତେଣୁ ସେଥିପାଇଁ ଏଇ ଶିକ୍ଷା ଆମମାନଙ୍କ ପାଇଁ କୁନ୍ତୀ ଦେବୀ କିଭଳି ଭାବରେ ତାଙ୍କ ସ୍ୱାମୀ ଚାଲିଗଲେ ମଧ୍ୟ ସେ କିଭଳି ଭାବରେ ଭଗବାନ କୃଷ୍ଣଙ୍କୁ ହିଁ ସବୁ ବିପଦର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ତାଙ୍କ ପୁତ୍ରମାନଙ୍କୁ ସୁରକ୍ଷା ଦେଇଥିଲେ। ଏବଂ ସେହିଭଳି ଭାବରେ ଆମେ ଏଇ ଶିକ୍ଷା ଯଦି ଆମ ଜୀବନରେ ଗ୍ରହଣ କରିବା ତାହେଲେ ନିଶ୍ଚିତ ଭାବରେ ଭଗବାନ କୃଷ୍ଣ ଆମମାନଙ୍କୁ ପାଖରେ ଜୟଗ୍ରନ୍ଥର
ଆମେ ନ ଜାଣିକିରି ଆନାଉନ୍ସ କରିବା,
ଆଗାମୀ 28 ତାରିଖରେ ଆମର ଗୋଟେ ପ୍ରୋଗ୍ରାମ ଅଛି, ଆପଣମାନେ ବୋଧେ ଆଗରୁ ଟିକେ ଜାଣିଥିବେ। ଯୋଉ ପୁରୀର ପ୍ରୋଗ୍ରାମ ଅଛି, ରୁକ୍ମଣୀ ବିବାହ ପ୍ରୋଗ୍ରାମ ଯୋଉଟା 28 ତାରିଖ, ଆମେ 3ଟା ବେଳେ ବୋଧେ ଗାଡି ଯିବା। ଆପଣମାନଙ୍କୁ ଆଗରୁ କୁହାଯାଇଥିଲେ, ଟିକେ ମନେ ପକେଇ ଦେଉଛି, ଯେଉଁମାନେ ଯିବାକୁ ଚାହିଁବେ ସେମାନେ ପାଦ ସାହେବଙ୍କୁ ଯୋଗାଯୋଗ କରିବେ। ଆଗରୁ ଜଣେଇଥିଲୁ, ଗୋଟେ ଭିକ୍ଷା 200 ଟଙ୍କା ଥିଲା। ରବିବାର ପାଇଁ ସ୍ଥିର ହେଇନି, ତଥାପି ଯାହା ହେଉ ଚଳଚ୍ଚିତ୍ର ମହୋତ୍ସବ ଅଛି, କିଛି ସ୍ଥିର ହେଇନି, ଯାହା ହେଲେ ଆପଣ ଜାଣିବେ ଆଉ। କିନ୍ତୁ 28 ତାରିଖ ପ୍ରୋଗ୍ରାମଟା ମଧ୍ୟ 3ଟା ବେଳକୁ ପୁରୀ ଯିବାକୁ ହିଁ ଆମେ ଯାହା ଶୁଣିଥିଲୁ, ସେ ଭିକ୍ଷାନ୍ ମୂଲ୍ୟ ମଧ୍ୟ ରଖିଥିଲେ କେତେ ସେଟା ଆମେ ସ୍ଥିର କରିବୁ।